भगवते वासुदेवाय
भगवते वासुदेवाय।
श्रीमद्भागवतम दशम स्कंद नवम अध्याय। अमन श्रवण करुथले कि बड़ी जशोदा माता कृष्ण को बंदन कले, प्रेम बंदन, निजर प्रचेष्टा जत पर्यंत से निजर जीत जत पर्यंत रखिथले जे मु कृष्ण को बांधी देवी, से पर्यंत संभव हो नथला। जदिओ कृष्णंग सुख पाई विवश है कि से आज बांधिया पाई स्थिर करथिले, किंतु सब समय रे मन रखिया पड़िव कृष्णंकर इच्छा ही मात्र बलवती। जने कर्मी जीवन रहो, जने भक्त हो बा भक्त न हो, सब समय मन रखिया पड़िव आमे जने जीव एवं जीव भाव रे आमे सब अधीन रहछे, इंद्रियर अधीन, मायार अधीन, शरीरर अधीन, जीवस केते अधीन, कालर अधीन, सब अधीन, ए ऋतुर अधीन। देख बर्तमान शीत आसीजिव, शीत आमको सहवाक पड़ो, आम स्वतंत्र ना, आमर सब पराधीनता जीवन, काल द्वारा कर्म द्वारा शरीर मिली, एवं शरीर जिते मिलीगला ताधे आम बहुत अधीन अधीन रहीगले। किंतु केवल गोटे जीवर अहंकार जो रही कर्ता हम इति मन्यते से जापारे ना, मुझे भावुच मुझे कर्ता, मुझे किपरि जीव किसी करें, तुम्हें ना करे, तुम्हें ना करे जीव कि करते पारे, जीव मात्र आशा कै तब इच्छा फले। भक्त ठाकुर कहले कौन जीव यदि किसी इच्छा करापाई, यदि भगवान इच्छा न करे, भगवान तक कृपा न करेंगे, से किसी करें, आम अधीन रहीचे। स्वतंत्रता बोली गोटे एक जो विचार अच्छे से मनर स्वतंत्रता, मान जमी गोटे बालक सी कह स्वतंत्र रही, मो माँ पाखे रही ना, मो इच्छा हिसाब से मुझ खाइबी, मो इच्छा हिसाब से मुझ बुलि, मो इच्छा हम मुझे जहाँ करी। गोटे छोट पिला जी गोटे बालक विचार कै मैंने कौन से केवल गोटे विपद, कि स्वतंत्रतार गोटे आनंद रही। कौन आनंद मुका कंट्रोल ना, सब ये गोटे आनंद लगे, कारण कहार अधीन रहा बहुत कष्ट। पराधीनता कहते मुझे पराधीन गोटे कौन रही, स्वाधीन रही, कि जगतर कहीं स्वाधीन ना, ब्रह्मा शिव पर्यंत भी स्वाधीन ना, कहार स्वाधीनता ना, समस्त कृष्णंकर अधीन। ये स्वतंत्रता मनोभाव जीवर जो आसे, दुई प्रकार स्वतंत्रता रही, गोटे है स्वतंत्रता गोटे जीव को मैं दुई प्रकार व्यवहार रही, जमी पिता रोच जड़े सीनियर वयस्क लोक रोच सी सब अधीन रखुंट पुह तु एम कर अफिसर सब कौन तार जो अधीनस्थ लोक मानक अधीन रखुच्छे कहीं जानी मत अधीन न रखी एम कार्य करें मन इच्छा कार्य करेंगे से मत सफरिंग हवाक पड़ो आसे भी चाकरी हर अफिसर जो जो अधीनस्थ जो क्लर्क पिओन जो मानक अच्छे से अधीनस्थ रखार तात्पर्य शासन करार तात्पर्य हूँ कौन से चाकरी हर देवे यदि अफिसर स्ट्रिक्टली 10 to 4 तुम आस ठीक समय काम कर न देख जब के हायर अफिसर आसे से लोक से क्लर्क से पिओन ही चाकरी हर कि अफिसर जो स्ट्रिक्टली किसी नियम आडप्ट कर किसी नियम लगोच से भल लगुन क्या क्लर्क को भल लगुन अधीनस्थ लोक भल लगुन नियमटा भल अफिसर पर भल आमपाई भी भल श्रृंखलाटा सब भल स्वतंत्रता सब गोटे विपद अधीनस्थ न रही स्वतंत्र रहा गोटे विपद जो गोटे बाड़क गोटे बाड़क स्वतंत्र से रही से कह बाप स्वतंत्र रही बाप अधीन रही से कौन कर स्वतंत्रता मान गोटे लाइफ टाक से गोटे जीवन टाक से नहींजी गोटे विपद आड़ तार जो भावना तार जो विचार से गुडा सब भूल हम दिन जन स्वतंत्र विचार सब भूल केते से परफेक्ट हो पारे मुझे करदेवि मुझे संसार सबुठ बेसी ठकते किए जार जिते स्वतंत्रता मनोभाव रही सब ठक जीवन जार जिते स्वतंत्रता इंडिपेंडेंट नेचर रही सी सब बेले ही ठक ये भल गुण नुहे ଦ୍ୱିତୀୟରେ ଜଣେ ପ୍ରଶ୍ନ କରିବ, ଆଚ୍ଛା ମୋ ବାପା ମୋତେ ସ୍ୱତନ୍ତ୍ର ରଖୁଛନ୍ତି, ବାପା କାହା ସ୍ୱତନ୍ତ୍ର ଅଧୀନରେ ଅଛନ୍ତି? ଶହେ ଦୁଇ ପ୍ରଶ୍ନ ପଚାରିବ, ବାପା ମୋତେ ସବୁବେଳେ କହୁ ତୁ ଏମିତି ଖେଳନି, ତୁ ଏମିତି ଖାଆନି, ସିଏ ତ ଏଇଟା କରୁଛନ୍ତି ଜଣେ ଏମିତି ପ୍ରଶ୍ନ କରିବ, ଜଣେ ଅଫିସର ଏତେ ମୋତେ ଷ୍ଟ୍ରିକ୍ଟଲି ରଖୁଛନ୍ତି, ଅଫିସର କାହା ଅଧୀନରେ ଅଛନ୍ତି? ନା ଅଫିସର ଜଣଙ୍କ ଅଧୀନରେ ଅଛନ୍ତି, ତୁମେ ତାକୁ ଦେଖିପାରୁନ, ଆମର ପ୍ରେଜେଣ୍ଟ ଷ୍ଟାଫ୍ କାହାକୁ ଦେଖୁଛେ, ଅଫିସରକୁ ସିଧା ଦେଖୁଛେ, କିନ୍ତୁ ଅଫିସର କାହା ଅଧୀନରେ ଅଛନ୍ତି? ସେ ପେନ୍ ଆଣ୍ଡ ପେପର ଅଧୀନରେ ଅଛନ୍ତି, ତାଙ୍କର ଗୋଟେ ସାଇନ୍ ଯଦି ଭୁଲିଲେ ତାଙ୍କ ଚାକିରି ପଳେଇବ, କି ତୁମର 100 ମିଷ୍ଟେକ୍ ହେଲେ ଅଫିସର କରେକ୍ସନ୍ କରିପାରିବ? ଗୋଟେ ଅଫିସର ଯଦି ଗୋଟେ ବିଲ୍ ଗୋଟେ ଭୁଲ ଲେଖୁ 10 କୋଟି ଟଙ୍କା 10 କୋଟି ଟଙ୍କାର ଗୋଟେ ବିଲ୍ ଦସ୍ତଖତ ମାରିଦେଲା, କ'ଣ ମାରିଦେଲା ମାନେ ପଇସା ସେ ଉଠେଇ ନେଇଗଲା ମାନେ ଗଲା, ତା ଚାକିରି ଚାଲିଗଲା, କିନ୍ତୁ ଆପଣଙ୍କର 100 ଭୁଲ ହେଇଥିଲେ ବି ଆପଣଙ୍କୁ ସେଭ୍ କରିପାରିବେ କିଏ? ଗୋଟେ ଅଫିସର, ତାର ପାୱାର ଅଛି, ସେ କରେକ୍ସନ୍ କରିପାରିବ, ସେ ଗୋଟେ ଆଫିଡେଭିଟ୍ କରିବା, ସରି ଗୋଟେ ଫର୍ମାଟ୍ କରିକି ସେ ପକେଇଦେବ, ସାର୍ ଏ ଟାଇପ୍ ଇଏ ହେଇଛି, ମୁଁ ତାକୁ ରିକଭରି କରିଦେବି, ତା ପାଖରେ ପାୱାର ଅଛି, ତାର ଇଣ୍ଡିପେଣ୍ଡେନ୍ସଟା, ତାର ଯେଉଁ ସ୍ୱତନ୍ତ୍ରତା ଆମକୁ ଭଲ ଲାଗୁଛି, ସିଏ ଅଫିସର ଗୋଟେ ହେଇଛି, ମୁଁ ସେମିତି ହେବି, ଆରେ ତାର ରିସ୍କି ଅଛି, ସେ ବି ଅଧୀନରେ ରହିଛି, କିନ୍ତୁ ସେ ଯାହା ସେ ବ୍ୟକ୍ତି ଅଧୀନରେ ନଥିଲେ, ସେ ଗୋଟେ ସାଇନ୍ ଅଧୀନରେ ରହିଛି, ତାର ଗୋଟେ ପେନ୍ ଆଣ୍ଡ ପେପର ଅଧୀନରେ ରହିଛି, ଟିକେ ଭୁଲିଗଲା ମାନେ ଗଲା, ଏକ୍ସପୋଜ୍ ହେଇଯିବ ସାଙ୍ଗେ ସାଙ୍ଗେ, କିନ୍ତୁ ଆମକୁ ତା ଅଧୀନରେ ରହିବାକୁ ପଡୁଛି, ସେଇଭଳିଆ ଆମ ଜୀବନଟା ବି ସେଇଭଳିଆ, ଯିଏ ଶାସନର ଯିଏ ସାଧୁଗୁରୁ ବାକ୍ୟକୁ ନିଜ ମନ ଭିତରେ ରଖିକି ନିଜେ ଶାସିତ ହେଇପାରୁନି, ସେଟା ହେବା ଏତେ ସହଜ ଜିନିଷ ନୁହେଁ, ମୁଁ ଭୁଲ କରିବିନି, ମୁଁ ଭଗବାନଙ୍କର ଭଜନ କରିବି, ଜଣକୁ କହିବାକୁ ପଡୁଛି, ତୁମେ ଏମିତି କଥା କୁହନି, ଏମିତି ଖାଅନି, ଏମିତି ଚଳନି, ଝଗଡ଼ା ଲାଗନି, ଏଇଟା ଜଣେ ଅନୁଭବ କରୁନି ବୋଲି ଆଉ ଜଣେ କହିବାକୁ ପଡୁଛି, ଏଇଟା ଆବଶ୍ୟକ ପଡୁଛି, ଶାସନ କରିବାକୁ ପଡୁଛି, ଏଇଟା କରନି, ଏଇଟା କରନି, ଜଣ ସେଟା ଅନୁଭବ କରିପାରୁଛି କି ମୁଁ ଏମିତି କଥାବାର୍ତ୍ତା କରିବା ଉଚିତ ନୁହେଁ, ମୁଁ ଏମିତି ଖାଇବା ଦରକାର, ଏମିତି ଖାଇବା ଉଚିତ, ଏମିତି ଶୋଇବା ଉଚିତ, ଏମିତି ଭଜନ କରିବା ଉଚିତ, ଏ ସବୁ ଲୋକ ଏମିତି ବୁଝିଦିଅନ୍ତି, ତା କିଛି ଆବଶ୍ୟକ ପଡ଼ନ୍ତାନି, ଏତେ ଟ୍ରେନିଂର କିଛି ଆବଶ୍ୟକ ନାହିଁ, ଟ୍ରେନିଂ ଯେଉଁ ଶବ୍ଦ ରହିଛି କ'ଣ ଏଇଟା ପ୍ରଶିକ୍ଷଣ, କାହିଁକି ଶବ୍ଦଟା ରଖାହେଇଛି? ଯେଉଁମାନେ କଣ୍ଟ୍ରୋଲରେ ରହିବେ ନାହିଁ ତାଙ୍କ ପାଇଁ ରଖାହେଇଛି, ଯେଉଁମାନେ ସେଲ୍ଫ କଣ୍ଟ୍ରୋଲ ତାଙ୍କ ପାଇଁ କିଛି ଟ୍ରେନିଂ ଆବଶ୍ୟକ ନାହିଁ, ସେ ଯେଉଁଠୁ ରହିଲେ ବି କଣ୍ଟ୍ରୋଲ, ତୁମେ କଣ୍ଟ୍ରୋଲ ନୁହଁ, ତୁମେ ବର୍ତ୍ତମାନ ସବୁ ରେଷ୍ଟ୍ରିକ୍ସନ୍ ରଖାହେଇଛି ବୋଲି ରହିଛ, ତୁମେ ଖୋଲା ଖୋଲା କରିଦେବ, କାହାକୁ କିଛି କେ ନ କୁହ, ଦେଖ ଚାଲିବ କ'ଣ, ପୁଣି ଆରମ୍ଭ କରିଦେବ, ପୁଣି ଯେମିତି ସେମିତି, କାରଣ ତୁମର ସ୍ୱାଭାବିକ ଗୋଟେ ଶୃଙ୍ଖଳାକୁ ମାନିବା, ସ୍ୱାଭାବିକ ନିଜ ଜୀବନର ରହସ୍ୟକୁ ବୁଝିବା, ଏଇଟା ଏ ଜ୍ଞାନ ଆସିନି, ଏ ଜ୍ଞାନଟା ଆସିନି, ବର୍ତ୍ତମାନ ଖାଇବା ପିଇବା ଯେମିତି ହେଉଛି ଆମେ ବଦଳାଇ ଦେବା ସାଙ୍ଗେ ସାଙ୍ଗେ, ଏ ଡେଲି ଡେମାଟା କରି ଖାଇବ, ସର ଶୃଙ୍ଖଳା ବି ଜାଣିନ, ଗୋଟେ ଯିବ ଏତେ କେବେ ସେଲ୍ଫ କଣ୍ଟ୍ରୋଲ ନୁହେଁ, ଏଥିପାଇଁ ଅଧୀନ ରହିବାକୁ ପଡେ, କିଏ କାହାର ଅଧୀନ ଦରକାର ନାହିଁ, ହେ କାହିଁ ପଟିବ, କାହାର ଅଧୀନ ଆବଶ୍ୟକ ନାହିଁ, ଯିଏ ସାଧୁଗୁରୁଙ୍କର ଉପସ୍ଥିତି, ଯିଏ ଭଗବାନଙ୍କର ଉପସ୍ଥିତି ସବୁ ସମୟରେ ଅନୁଭବ କରୁଛି, ମୁଁ ଯଦି ଭଗବାନଙ୍କର ଭଜନ ନ କରିବି ତାହେଲେ ମୋର ଭଗବାନ ମୋ ଦେଖୁଛନ୍ତି, ଗୁରୁ ଦେଖୁଛନ୍ତି, ସେ ତା ଗୁରୁଙ୍କର ସାଧୁଙ୍କର ବାଣୀ ଦ୍ୱାରା ସେ ନିଜେ ଶାସିତ ହେଉଛି, ସେ ଇଣ୍ଡିପେଣ୍ଡେଣ୍ଟ ନୁହେଁ, ଗୋଟିଏ ଜୀବକୁ ଶୃଙ୍ଖଳିତ କରିବାଟା ସେ ମାନେ ବହୁତ କଷ୍ଟ, ସେଥିପାଇଁ ସମସ୍ତେ ଜାଣନ୍ତି ମୁଁ ଗୋଟେ ଅଫିସର ହେବି, କିନ୍ତୁ ଅଫିସର ଯେଉଁମାନେ ତାଙ୍କୁ ପଚାରନ୍ତି ସେ କ'ଣ, ଯେଉଁମାନେ ସେ ବଡ଼ ବଡ଼ ପୋଷ୍ଟ ରହିଛନ୍ତି ସେମାନେ କ'ଣ ତାଙ୍କୁ ପଚାରନ୍ତି, ଥାରେ ତାଙ୍କ ଜୀବନଟା କେତେ ଦୁଃଖ, କିନ୍ତୁ ଆମେ ଦେଖିଲା ଆମକୁ କ'ଣ ଲାଗୁଛି, ଆମେ ସେ ଅଫିସର ହବ, ତାଙ୍କ ଜୀବନଟା ବଡ଼ ଦୁଃଖ, କାରଣ ତାଙ୍କ ପାଖରୁ ସମସ୍ତେ ଏକ୍ସପେକ୍ଟେସନ୍ କରିବେ, ସମସ୍ତେ ଆଶା କରିବେ ବଡ଼ ଜିନିଷ, ସରକାର କିଛି ଆଶା କରିବା ବଡ଼ ଜିନିଷ, ଷ୍ଟାଫ୍ ମାନେ ଆଶା କରିବା ବଡ଼ ଜିନିଷ, ସ୍ୱାମୀ ସ୍ତ୍ରୀ ପିଲା ଛୁଆ ଆଶା କରିବ, ମୋ ବାପା ଅଫିସର, କିନ୍ତୁ ଆମର ଇଚ୍ଛା କ'ଣ, ଆମେ ସବୁ ସ୍ୱତନ୍ତ୍ର ରହିବା, ଆରେ ସ୍ୱତନ୍ତ୍ର ଜୀବନଟା ଭଲ ନାହିଁ, ଗୋଟେ ଜୀବ କେବେ ହେଲେ ସେ ଯେତେ ଭକ୍ତ ହେଇ ସେ ଆସିଲା ଭଗବାନଙ୍କର ଭକ୍ତ ହେଲା, କିନ୍ତୁ ସବୁବେଳେ ମନେ ରଖିବାକୁ ପଡ଼ିବ ସେ ଗୋଟେ ଜୀବ, ସେ ଗୋଟେ ମାୟାଗ୍ରସ୍ତ ଜୀବ ନୁହେଁ, ମାୟାଗ୍ରସ୍ତ ଜୀବ, ମାୟା ପାଖକୁ ଫେରିଯିବା ପାଇଁ ତାକୁ ବେଶ ସମୟ ଲାଗିବନି, ମାୟା ପାଖକୁ ଫେରିଯିବା ପାଇଁ ତାର ଏଇ ମାଳି ତିଳକୁ ପୋଛି ଦେବା ପାଇଁ ବେଶ ସମୟ ଲାଗିବନି, ଗୋଟେ ଇନ୍ଡିସିପ୍ଲିନ୍ ହେବା ପାଇଁ ତାକୁ ବେଶ ସମୟ ଲାଗିବନି, ବିଶୃଙ୍ଖଳା ହେବା ପାଇଁ ତାକୁ ବେଶ ସମୟ ଲାଗିବନି, ସାଙ୍ଗେ ସାଙ୍ଗେ ଦୁଇ ଚାରିଟା ପିଲା ସେମିତି ଜୁଟିଯିବେ ସବୁ ସାଙ୍ଗ ହେଇଯିବ, ପୁଣି ପୁଣି ଆରମ୍ଭ କରିଦେବ ସେଇ କଥା ଭାଷା ସେଇଭଳି, ଗୋଟେ ଜୀବକୁ ଶୃଙ୍ଖଳା କରିବା ବହୁତ, ସେ ନିଜେ ଶୃଙ୍ଖଳାଟା କ'ଣ ବୁଝୁନାହିଁ ନା, ତାକୁ କ'ଣ ତୁମେ କରିବ, ସେଥିପାଇଁ ତାକୁ ଡିସିପ୍ଲିନ୍ ରଖାହେଉଛି, ତୁ ଶୃଙ୍ଖଳା ରଖାହେଉଛି, ତୁମେ ଏଇଟା କର ଏଇଟା କର ଏଇଟା କର, ନହେଲେ ତାର ଯେଉଁ ସ୍ୱଭାବ ରହିଛି ସେ ଶିକ୍ଷକ ମୋର ସ୍ୱଭାବଟା ଭଲ, ମୁଁ ଯାହା କରୁଛି ଠିକ୍, ଏଇଟା ତାର ସ୍ୱଭାବ, ଯେଉଁମାନେ ଗୁରୁ ବୈଷ୍ଣବ ଭଗବାନଙ୍କର ଉପସ୍ଥିତି ଶାସ୍ତ୍ରର ଉପସ୍ଥିତି ଅନୁଭବ, ଯେଉଁମାନଙ୍କର ପୂର୍ବ ସ୍ୱୀକୃତି ଅଛି, ଭଗବାନଙ୍କର ସେବା କରି କିଛି ପ୍ରାପ୍ତ ହୋଇଛନ୍ତି ସେମାନେ ସେଲ୍ଫ କଣ୍ଟ୍ରୋଲ, ସେମାନେ ନିଜକୁ ନିଜେ ଯେଉଁ ସ୍ଥାନରେ ରହିଲେ ବି ଯେମିତି ସ୍ଥିତି ରହିଲେ ବି ତାଙ୍କର ସଂଯମତା ରହିଛି, ଆଚରଣ ରହିଛି, ସେମାନେ ଉପସ୍ଥିତି ଅନୁଭବ କରନ୍ତି। ପୋଲିସ କେତେ ବାଡ଼ଉଛି, କେତେ ଦଣ୍ଡ ଦଉଛି, ଚୋର କ'ଣ, ଚୋର କାହାକୁ ଚିନ୍ତା କରୁଛି? ଚୋର ମାଡ଼ଟାକୁ ସିନା ଭୟ କରୁଛି, ଭବିଷ୍ୟତ କଥା ଚିନ୍ତା କରୁଛି କି? ମୁଁ ଯେ କେବେ ଫାଶୀ କୁଣ୍ଡରେ ଝୁଲିବାଟେ ଚିନ୍ତା କରିପାରୁନି, ମାଡ଼ଟାକୁ କେତେବେଳେ ଭୟ କରୁଛି, କିନ୍ତୁ ଜାଣିପାରୁନି ଯେ କେତେବେଳେ ମୋତେ ଫାଶୀ କୁଣ୍ଡରେ ଝୁଲିବାକୁ ପଡ଼ିବ ବୋଲି। ସେଠି ସେଟାକୁ ଚିନ୍ତା କରିଦିଅନ୍ତା, ତାହେଲେ ସେ କେବେ ଚୋରି କରନ୍ତାନି। ସେ ଜାଣିଛି ଏଟା ଗୋଟେ ବହୁତ ବଡ଼ ରିସ୍କି ଜବ୍ ମୁଁ କରୁଛି, କେତେବେଳେ ବି ଫସିଯିବି, କେତେବେଳେ ବି ମୋତେ ଫାଶୀ ଲଗେଇ ଦିଆଯିବ, ହେଲେ ବି ତା ସ୍ୱଭାବ ଛାଡ଼ିପାରିବନି। ଆଉ ଆମେମାନେ ଭକ୍ତ ହେଲେ ବି ସବୁବେଳେ ମନେ ରଖିବାକୁ ପଡ଼ିବ, ଯୁକ୍ତି ତର୍କ। ଆଜି ସେ ଜଣେ ମହାରାଜ ଫୋନ୍ କରି ସେ ମୋତେ ସେ କଥା କହୁଥିଲେ, ମୁଁ କହିଲି ମୋତେ ବେଶୀ ଫିଲୋସଫି କଥା ମୋତେ କୁହନି, ଆମେ ଫିଲୋସଫି ଉପରେ ବହୁତ, ଆମର ଗୁରୁଦେବ ଆମକୁ ଏମିତି ଟ୍ରେନିଂ, ଆମେ ଏମିତି କଥା ଶୁଣିଛୁ, ପ୍ରଭୁପାଦଙ୍କ ଦ୍ୱାରା ଏମିତି ଫିଲୋସଫି ପଢ଼ୁଛୁ, ଶାସ୍ତ୍ର ଏମିତି ପଢ଼ୁଛୁ, ଫିଲୋସଫି ଇଜ୍ ଡିଫରେଣ୍ଟ ଥିଙ୍ଗ, ଦର୍ଶନ କଥା କୁହନି, ଦର୍ଶନ ଆମେ ଜାଣିଛୁ, ପ୍ରାକ୍ଟିକାଲ ଲାଇଫ କଥା କୁହ। ତୁମେ ବି କାଲି ଦର୍ଶନ ପଢ଼ିଦେବ, ଦର୍ଶନ ଜାଣିଦେବ, କିନ୍ତୁ କରୁଛ କ'ଣ? ଲୋକ ଜାଣିଛନ୍ତି, ଯେମିତି ଭାରତବର୍ଷର ଲୋକ ଧର୍ମ କ'ଣ କହିଲା ମାନେ ସାଙ୍ଗେ ସାଙ୍ଗେ ବାବାଜୀ ଏହା କରିବା, ଏଟା ବାବାଜୀ ଏଟା କରିବା ଉଚିତ ନୁହେଁ। ଧର ଧର୍ମ ବିଷୟ ସାଙ୍ଗେ ସାଙ୍ଗେ ଲୋକ କିନ୍ତୁ କହୁଛନ୍ତି, ମଦ ଖାଉଛନ୍ତି, କେବେ କହୁଛନ୍ତି ମଦ ନ ଖାଇବା ଉଚିତ ବୋଲି? କେବେ କହିବେନି। ଆମ ଗାଁରେ ଏତେ ଲୋକ ମଦୁଆ ହେଇଗଲେଣି, ଯେମିତି ସେ କୋଉ ବାବା କ'ଣ କଲାବେଳକୁ ମିଡ଼ିଆ ବାଲା ପୁରା ତାତିକି ପାଗଳ କରିଦେଉଛନ୍ତି। ଯଦି ମଦୁଆ ମାନଙ୍କ ପାଇଁ ସେମିତି କରନ୍ତେ, ତାହେଲେ ଲୋକ ତ ମଦ ଛାଡ଼ି ଦିଅନ୍ତେ। ଯଦି ମଦୁଆ ମାନଙ୍କ ଯଦି ପ୍ରତି ମଦ ଦୋକାନ ଆଗରେ ଯାଇକି ସେମିତି କ୍ୟାମ୍ପ କରନ୍ତେ, ହାଲ୍ଲାଗୁଲା କରନ୍ତେ, ତୁମେ ମଦ ଖାଅ ନା, ଦେଶକୁ ନଷ୍ଟ ହେଉଛି, ଆମର କେତେ ଝିଅ ବୋହୂମାନେ ନଷ୍ଟ ହେଉଛନ୍ତି, ପିଲାମାନେ ନଷ୍ଟ ହେଉଛନ୍ତି ନା, ତାଙ୍କ ଗୋଟେ ମଦ୍ୟପର ପରିବାରଟା ନଷ୍ଟ ହେଇଯାଉଛି, ଗୋଟେ ମଦ୍ୟପର ସନ୍ତାନଟା କ'ଣ ହବ, ତା ଭବିଷ୍ୟତ କ'ଣ ହବ, ସେ କ'ଣ ପରିଚୟ ଦେବ ସମାଜରେ, ମୋ ବାପା ଗୋଟେ ମଦ୍ୟପ ବୋଲି, ଆଉ କ'ଣ ପରିଚୟ ଦେବ? କହୁଥିଲେ ଜାମ, ଆମେ ସବୁ ଛୋଟ ପିଲାବେଳେ ଶୁଣି ଜାମ ଯା ବଡ଼ ବଡ଼ କଥା କ'ଣ କହୁଛୁ, ତୋ ବାପାଟା ମଦୁଆଟା, ପିଲା ଯେତେବେଳେ ଅଫିସର ହଉ ସାଙ୍ଗେ ସାଙ୍ଗେ କୁଆଡ଼େ ଯିବ, ବାପ କଥାଟା କେବେ କେହି ଗାଁ ଲୋକ ଭୁଲିବେନି, ସମାଜ ବି ଭୁଲିବନି। ସିଏ ବଡ ଅଫିସର, ତା ବାପା ଏ ହଳ ବୁଲାଉଥିଲା, ତା ବାପା ଭୁଲ ଲାଗୁଥିଲା, ସେଥିପାଇଁ ସାଧୁମାନେ ଘରକୁ ଯାଆନ୍ତିନି, ସାଧୁମାନେ ଗ୍ରାମକୁ ନ ଯିବାର କାରଣଟା ହଉଛି ଏଇଟା, ଏଇଟା ସାଧୁଙ୍କୁ ନିନ୍ଦା, କାରଣ ସିଏ କ'ଣ କରିବେ ତୁମକୁ ତୁମ ପରିବାର ସହିତ ଯୋଡ଼ିବେ। ଓ ସିଏ ତା ପୁଅ, ତା ପୁଅ ହିଁ ଭୁଲ ଲାଗୁଥିଲା, ସିଏ ଗୋଟେ ବାବାଜୀ କ'ଣ ହେଲା, ସେଠି ସାଧୁମାନେ ସେ କାହାକୁ ନିନ୍ଦା କଲା, ଇନଡାଇରେକ୍ଟଲି ସାଧୁ ସମାଜକୁ ନିନ୍ଦା କଲା, ବାବାଜୀକୁ ନିନ୍ଦା କଲା। ସବୁ ସାଇନ୍ସ ଅଛି, ସବୁଥିରେ ଗୋଟେ ସାଇକୋଲୋଜି ଅଛି, ଦର୍ଶନ ଅଛି, ବିଜ୍ଞାନ ଅଛି, କାହିଁକି ସାଧୁ ଘରକୁ ଯାଏ ନା, ସେଥିରେ ତାର କ'ଣ କ୍ଷତି, ସମାଜର କ'ଣ କ୍ଷତି, ଅନ୍ୟ ଲୋକର କ'ଣ କ୍ଷତି, ସାଙ୍ଗେ ପିତାମାତାଙ୍କୁ ନେଇକି ଯୋଡ଼ିବେ। ଲୋକ ଧର୍ମ କ'ଣ ଜାଣିଛନ୍ତି, କିନ୍ତୁ ଆଚରଣ କ'ଣ କରୁଛନ୍ତି, ଧର୍ମ କହିପାରୁଛନ୍ତି କିନ୍ତୁ କରିପାରିବେନି। ଧର୍ମର ବକ୍ତା ବହୁତ, ପ୍ରବକ୍ତା ବହୁତ, ଧର୍ମ ଉପରେ ସମସ୍ତେ କହିପାରିବେ, ଧର୍ମ ଉପରେ, କାରଣ ଧର୍ମଟା ଆମର ସ୍ୱାଭାବିକ ଅଧିକାର, ଧର୍ମ ଉପରେ ସମସ୍ତେ କହିପାରିବେ ଏଟା ଠିକ ଏଟା ଭୁଲ, ଯାହାକୁ କହିବେ ସେ କହିଦେବେ, ଯେମିତି ସାଧୁ କରିବା ଉଚିତ ନୁହେଁ। ଯଦି ସାଧୁ କରିବା ଉଚିତ ନୁହେଁ ବୋଲି କହିପାରୁଛେ, ତାହେଲେ ମୁଁ ସେଟା କରିବା କେମିତି ଠିକ? ଯଦି ଅନ୍ୟକୁ ମନା କରୁଛି ଏଟା କରିବା ଉଚିତ ନୁହେଁ, କିଏ କହିପାରିବ କିଏ କରିବା ଉଚିତ ନୁହେଁ ବୋଲି? ଯିଏ ନ କରୁଛି ସେ କହିପାରିବ, କିନ୍ତୁ ଧର୍ମ ଉପରେ ଯେହେତୁ ଆମର ଜ୍ଞାନ ରହିଛି, ସେ ଯେକୌଣସି ବ୍ୟକ୍ତି ଧର୍ମ ଉପରେ କିଛି କହିଦେବ, ସେଥିପାଇଁ ଯେଉଁଠି ଭୁଲ ଗୋଟେ ଯିବ ଦେଖିବେ ସେ କହିଦେବ, ସେ କିଏ ମହାରାଜ ହଉ କେଉଁ ଗୁରୁ ହଉ, ନା ଏଟା ଠିକ ନୁହେଁ, ଏଟା ଠିକ ନୁହେଁ, ଏଟା ଠିକ, ଏଟା ଭୁଲ, ଏଟା ଠିକ, ସାଙ୍ଗେ ସାଙ୍ଗେ ବିଚାର କରିଦେବ। ଫିଲୋସଫି ବଡ଼ ଜିନିଷ, ତୁମେ ଜାଣିଛ ବଡ଼ ଜିନିଷ ନୁହେଁ, ତୁମେ କରୁଛ କ'ଣ, ତୋ ସ୍ଥିତି କ'ଣ, ଅନୁଭବ କ'ଣ, ସେଟା ବଡ଼ ପଏଣ୍ଟ। ଫିଲୋସଫି କଥା କୁହନି, ଫିଲୋସଫି ବହୁତ କିଛି ଅଛି, ତୁମେ ଗୋଟେ ଫିଲୋସଫି କହିଲେ ଆଉ ଗୋଟେ ଲୋକ ଆଉ ଗୋଟେ ଆଣି ତ ଟାଣିକି ପକେଇଦେବ, ତୁମେ ଗୋଟେ ଦର୍ଶନ କହିଲେ ତୁମେ ରାମାୟଣ କହିଲେ ସେ ମହାଭାରତରୁ କହିବ, ସେ ମହାଭାରତ କହିଲେ ସେ ଭାଗବତରୁ କହିବ, ତୁମେ ଯୁଆଡ଼େ କହିବେ ସେ ଆଉ ଗୋଟେ କଥା କହିଦେଇପାରିବେ। ଆଉ ଫିଲୋସଫି ଦର୍ଶନ ବି ଏମିତି ରହିଛି, ଭାଷ୍ଟ ଦର୍ଶନ, ତୁମେ ଗୋଟେ ଡିରେକ୍ସନ କହିଲେ ଆଉ ଜଣେ ଆଉ ଗୋଟେ ଡିରେକ୍ସନ କହିବେ, କିଏ ନାମକୁ ଶ୍ରେଷ୍ଠ କଲେ କିଏ ଭାଗବତକୁ ଶ୍ରେଷ୍ଠ କରିବେ, କିଏ ଭକ୍ତ ସେବାକୁ ଶ୍ରେଷ୍ଠ କରିବେ, ତୁମେ ଦର୍ଶନ ଦେବ କୌଣସି କନକ୍ଲୁଜନ ଆଣିପାରିବନି। ସେସବୁ କିଏ କହିବେ ଯିଏ ନାମ କରୁଛି ସେ କହିବେ ନାଇଁ ହରନାମ ଛଡ଼ା ଆଉ କିଛି ଜଗତରେ ନାହିଁ, ତାର ନାମ ଉପରେ ରୁଚି, ସେ ହରନାମ ଉପରେ ଦର୍ଶନ, ଯିଏ ସେବା କରୁଛି ସେ ସେ କଥା କହିବ, ଯିଏ ଗୁରୁ ସେବା କରୁଛି ସେ ଗୁରୁଙ୍କ ଉପରେ କହିବ, ଯିଏ ଭାଗବତ ପଢୁଛି ସେ ଭାଗବତଙ୍କ ଉପରେ କହିବ। ସବୁ ଦର୍ଶନ ଅଛି, ସବୁର ଫଳ ମହିମା ଅଛି, କିନ୍ତୁ ତୁମର ଅଧିକାର କ'ଣ, ତୁମେ କେଉଁ ସ୍ଥିତିର ଲୋକ, ପ୍ରାକ୍ଟିକାଲ ସେଟାକୁ ତୁମେ କେଉଁ ପରିସ୍ଥିତିରେ ରହୁଛ, ତୁମର ସ୍ୱଭାବ କ'ଣ, ସେଇ ହିସାବରେ ତୁମକୁ ଉପଦେଶ ଦିଆ ହବ। ଏଇ କଥାରେ ଆମେ ଏଇଟା ଆଲୋଚନା କରୁଥିଲେ, କେଉଁ କଥା ମନେ ପଳେଇ ଆସିଲେ, ପୁରା ସ୍ୱତନ୍ତ୍ରତା ଯୋଉ ରହିଛି ଭଗବାନଙ୍କର ସ୍ୱତନ୍ତ୍ର ଇଚ୍ଛାରେ ଆମେ ଭଗବାନଙ୍କର ଇଚ୍ଛାରେ ବଳବାନ, ଯଶୋଦା ଇଚ୍ଛା କରୁଛନ୍ତି ବାନ୍ଧିବା ପାଇଁ ଭଲ କୃଷ୍ଣଙ୍କର ମଙ୍ଗଳ ପାଇଁ, ବା କୃଷ୍ଣଙ୍କୁ ବଣକୁ ନ ଯାଆନ୍ତୁ, କଷ୍ଟ ନ ପାଆନ୍ତୁ, ଆଉ ଚୋରି ନ କରନ୍ତୁ, ମୁଁ ମାଖନ ପ୍ରସ୍ତୁତ କରିକି ଦେଉଥିଲି ସେଥିପାଇଁ କୃଷ୍ଣ ଚୋରି କରିବେନି, ଭଲ ଉଦ୍ଦେଶ୍ୟ ଥିଲା। କିନ୍ତୁ ମନେ ରଖିବାକୁ ପଡ଼େ କୃଷ୍ଣ ହେଉଛନ୍ତି ସ୍ୱତନ୍ତ୍ର, ଆମର କୌଣସି ବିଚାର କୃଷ୍ଣଙ୍କ ସହିତ ଯଦି ନ ମିଶେ, କୃଷ୍ଣଙ୍କର ଇଚ୍ଛା ସହିତ ଯଦି ନ ମିଶେ, କିଞ୍ଚିତ ସ୍ୱତନ୍ତ୍ରତା ରହିବ। ଭଗବାନ କହିଲେ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକମ୍ ଶରଣମ୍ ବ୍ରଜ, ସର୍ବଧର୍ମାନ ପରିତ୍ୟଜ୍ୟ ମାମେକମ୍ ଶରଣମ୍ ବ୍ରଜ, ଅର୍ଥର ଏଇଟା ବି ରହିଛି। ଆମେ ଯେତେବେଳେ ଭଗବାନଙ୍କର ଶରଣ ଯାଇଛେ, ଆଉ ଶରଣ ଯିବାର ଅର୍ଥ ହେଉଛି ଆଉ ସ୍ୱତନ୍ତ୍ରତା କିଛି ନାହିଁ, ତାଙ୍କର କିଛି ସ୍ୱତନ୍ତ୍ରତା ନାହିଁ। ଯେମିତି ଆମର ଏଇ ଗୁମାତମାନେ ଅଛନ୍ତି, ଆମେ ଖୋଲିଦେବା, ଲାଗୁଛି ସ୍ୱତନ୍ତ୍ରତା, କ'ଣ ଡିଆମରେ କିଛି ବାଟେ ପଳେଇବ, ତ ଖୋଲିଦେଲେ ସେ ପଳେଇଯିବ କୁଆଡ଼େ, ଖୋଲିଦେଲେ ଦେଖିବା ସେ କୁଆଡ଼େ ପଳେଇବେ, ଦେଖିବା ସେ କୁଆଡ଼େ ଯିବେନି, ସେ ଡିଆମରେ ଆମର ହେଇକି ତାପରେ କୁଆଡ଼େ ଯିବେ, ପୁଣି ବୁଲି ବୁଲି ବୁଲିଲେ ଆସି ଗୋମାତମାନେ ଦେଖେ ନା, ଯେଉଁମାନେ ବାଟ ଫିଟି ବାଟ ଭୁଲି ଯାଆନ୍ତି ସେମାନେ ପଳାନ୍ତି କୁଆଡ଼େ, ଅଲଗା କେଉଁ ଗାଁକୁ ପଳେଇବେ, କିନ୍ତୁ ଖୋଜୁଥିବେ ତାଙ୍କ ଗୋଠ କେଉଁଟା, ସେ କୁଆଡ଼େ ଯିବେନି, ରାତି ଅଧରେ ଆସି ଗାଈ ପହଞ୍ଚିବେ, ବେଳେବେଳେ ଗୋମାତମାନେ ଜାଣିପାରେ ନା ସେ ବିଲରେ ଯାଇକି ଶୋଇବେ, ଜାଣିଥାନ୍ତି ଏଇଟା ମାଲିକ ବିଲ, ବଳଦମାନେ ସବୁ ଯେଉଁ ପଳା ଦେଇ ଖରାଦିନେ ପଳେଇଯିବେ ଫେରିପାରିବେନି, ସେ ତାଙ୍କ ବିଲରେ ଶୋଇଥିବେ, କାହିଁକି ସେ ବିଲରେ ହଳ କରନ୍ତି, ସେ ଜାଣିଛନ୍ତି। ଆଗ୍ରହଣୀ ଗାଁକୁ ବସିଛନ୍ତି, ବେଦେ ବସିଛନ୍ତି ବ୍ରାହ୍ମଣା, ବ୍ରାହ୍ମଣମାନେ ବେଦରେ ଦେଖନ୍ତି, ଆଖିରେ ଦେଖନ୍ତିନି କେଉଁ ମଣିଷକୁ, ମଣିଷକୁ ଆଖିରେ ଦେଖିଲେ ତ ଭୁଲ ହେଇଯିବ। ଆଗ୍ରହଣୀ ଗାଁକୁ ବସିଛନ୍ତି ଗୋମାତାମାନେ, ସେ ସବୁ ଆଗ୍ରହଣ କରିକି ତାଙ୍କ ଚକ୍ଷୁ ବେଶୀ ଗୋମା ତାଙ୍କର ପାୱାରଫୁଲ ନୁହେଁ, ସେ ଆଖି ଦ୍ୱାରା ବେଶୀ କିଛି ଜାଣିପାରିବେନି, ଏଇ ଏଇ ଜାଗାରେ ଯିବା ସେଇ ଜାଗାରେ ଯିବା ନାହିଁ, ଆଖିରେ ନାହିଁ, ଆଗ୍ରହଣୀ ଗାଁକୁ ବସିଛନ୍ତି, ସେ ଗୋମାତା ସବୁବେଳେ ଯେମିତି ଯାଉଥିବେ ସଙ୍ଗେ ସଙ୍ଗେ ଯାଉଥିବେ, ଆଗ୍ରହଣ କରୁଥିବେ, ସେ ଜାଣିଥିବେ ରାସ୍ତାଟା, ସେଟା ଦେଖ ପର୍ଟିକୁଲାର ଯେଉଁ ରାସ୍ତାରେ ସେମାନେ ଆସୁଛନ୍ତି ସେଇ ରାସ୍ତାରେ ଆସିବେ ସବୁବେଳେ, ଯେଉଁ ରାସ୍ତାରେ ଯିବା କଥା ସେ ରାସ୍ତାରେ ଯିବେ। ଆଉ ବେଦେ ବସିଛନ୍ତି ବ୍ରାହ୍ମଣା, ବ୍ରାହ୍ମଣମାନେ ବେଦରେ ଦେଖିବେ, ଶାସ୍ତ୍ରକୁ ଦେଖିବେ, ଏ ବ୍ୟକ୍ତି କ'ଣ, ଶାସ୍ତ୍ରର ଲକ୍ଷଣକୁ ଦେଖିବେ, ବ୍ୟକ୍ତିକି ଚାହୁଁଥିବେ କିନ୍ତୁ ଲକ୍ଷଣ ମିଶାଉଥିବେ ଶାସ୍ତ୍ର ସହିତ, ଭଲ ମନ୍ଦ ଖରାପ ସହିତ କିଛି ନାହିଁ, ଏ ବ୍ୟକ୍ତିର ସ୍ୱଭାବ କ'ଣ ଶାସ୍ତ୍ରକୁ ଦେଖିବେ। ବେଦେ ବସିଛନ୍ତି ବ୍ରାହ୍ମଣ, ମଣିଷକୁ ଆମ ମଣିଷ ହିସାବରେ ଦେଖିଲେ ହେବନି, ଶାସ୍ତ୍ର ହିସାବରେ ମଣିଷକୁ ଦେଖିବାକୁ ପଡ଼ିବ, ନ ଠକିଯିବା। ସେ ଗୋମା ତାଙ୍କର କ'ଣ ସ୍ୱତନ୍ତ୍ରତା ଅଛି, ସେ କ'ଣ ମୋ ମାଲିକ ପାଖରେ ରହିଛି, ଶରଣାଗତ ଭକ୍ତର ସ୍ୱତନ୍ତ୍ରତାଟା ଏଇଭଳିଆ, ତାର କୌଣସି ବିଚାର କିଛି ନାହିଁ, ଆଉ ଯୋଜନା ଉପରେ ସବୁବେଳେ କିଛି ରଥିବ, ଯାହା ଭଗବାନଙ୍କର ବ୍ୟବସ୍ଥା ଗୋଟେ ଆସିବ ତାପରେ ଚିନ୍ତା କରିବେ, ବୋଧ ହୁଏ ଭଗବାନ ମୋତେ ଏଇ ଜିନିଷଟା ଚାହୁଁଛନ୍ତି, ଦେଖିବା ଚେଷ୍ଟା କରି, ସଫଳ ନ ହେଲା ଛାଡ଼ିଦେବ ନାହିଁ, ଏଇଟା ପ୍ରଭୁଙ୍କର ଇଚ୍ଛା ନାହିଁ, ସ୍ୱତନ୍ତ୍ରତା କିଛି ରହିବନି। ସ୍ୱତନ୍ତ୍ର କୃଷ୍ଣ ହେଉଛନ୍ତି ନିରଙ୍କୁଶ ଇଚ୍ଛାମୟ ପୁରୁଷ, ସର୍ବତନ୍ତ୍ର ସ୍ୱତନ୍ତ୍ର ପୁରୁଷ, ଭଲ ମନ୍ଦର ବିଚାର ନେଇକି କୌଣସି ସୁଖ ଦୁଃଖର ବିଚାର ନେଉଛେ, ଭଲ ମନ୍ଦର ବିଚାର ନେଉଛେ, ବର୍ତ୍ତମାନ ଭବିଷ୍ୟତର ବିଚାର ନେଉଛେ, ମଣିଷ କ'ଣ ଗୋଟେ ଛୁଟିଆ ଜନ୍ତୁ ନା କ'ଣ, ମଣିଷ ଗୋଟେ ଛୁଟିଆ ଜନ୍ତୁ, ପଶୁମାନେ କ'ଣ ଚିନ୍ତା କରୁଛନ୍ତି ମୁଁ ମରିଯିବି ବୋଲି ମୋତେ ରୋଗ ହବ, ଗୋଟେ ଦୃଷ୍ଟିରୁ ପଶୁମାନେ ବହୁତ ଭଲ, ଭବିଷ୍ୟତରେ ମୋତେ ଖାଇବାକୁ ମିଳିବ କି, ମଣିଷ ଯେମିତି କୁହନି ନା ଏ କରୋନା ହେଇଗଲା, ତୁମର କରୋନା ହେଇଯାଉ ତାଙ୍କର କ'ଣ ଅସୁବିଧା ହେଇଯାଉଛି, ମଣିଷର କେତେ ପ୍ରକାର ଚିନ୍ତା, ନା ଶୀତ ହେଇଗଲା ଜୋର କପଡ଼ା ମୋତେ ପିନ୍ଧିବାକୁ ପଡ଼ିବ, ନା ସେମାନଙ୍କୁ ସେ ଚିନ୍ତା କରୁଛନ୍ତି କିଛି, ମଣିଷ ଜନ୍ମଟା କେଉଁ ଦୃଷ୍ଟିରୁ ଶ୍ରେଷ୍ଠ ମୁଁ ବୁଝିପାରୁନି, କେବଳ ଗୋଟିଏ ଦୃଷ୍ଟିରୁ, ଯଦି କେବଳ ଭକ୍ତି କରିକି କୃଷ୍ଣଙ୍କୁ ପ୍ରାପ୍ତ ହେଇପାରିଲେ ତ ଲାଭ, ନହେଲେ କୌଣସି ଦୃଷ୍ଟିରୁ ଭଲ ନାହିଁ, ଆଉ ସବୁ ସବୁ ଦୃଷ୍ଟିରୁ ତ ମୁଁ ଦେଖୁଛି କଷ୍ଟ, ସବୁ ଦୃଷ୍ଟିରୁ କଷ୍ଟ, କେବଳ ଗୋଟେ ସ୍ୱରଟା, ଏ ସ୍ୱରଟା ଗୋଟେ ବୋଝ ଭଳିଆ, ନିଶ୍ଚିତ ଦିନ ଆସିଲାଣି କ'ଣ ଆଗରୁ ସବୁ ଫାଟି ସବୁ ରକ୍ତ ହୁଏ, ହାଟି ସବୁ ଏ ଫାଟି ସବୁ ରକ୍ତ ହୁଏ, ଖାଇପାରୁନଥିବେ, ଗାଧେଇବେନି ଛୁଆ, ମାନେ ଛୁଆଟି ଗୋଟେ ସବୁ ଗାଧାନ୍ତିରେ ଜିଭରେ ସବୁ କ'ଣ ଘା ହେଇଯିବ, ଦେଖିନ ଜିଭରେ ଘା ହେଇଯିବ, ସବୁ ଖାଇପାରୁନଥିବେ, କାନ୍ଦୁଥିବେ, କ'ଣ ମଣିଷ ଜନ୍ମ ମାନେ ପୁରା ଗୋଟେ ଅଦ୍ଭୁତ ଦୁନିଆ, ରୋଗ ଜର ରୋଗ ଶୋକ ରୋଗ ଶୋକ ଅନିବାର ଚିତ୍ତ କରେ ଛାର ଖାର ବାନ୍ଧବ ବିହୋଗ ଦୁର୍ଘଟଣା, ଭାଲ କରି ଦେଖ ଭାଇ ଅମିଶ୍ରେ ଆନନ୍ଦ ନାହିଁ, ଯା ଅଛି ତା ଦୁଃଖର କାରଣ, ଭାଲ କରି ଦେଖ ଯା ଅଛି କ'ଣ, ଆନନ୍ଦ ବୋଲି କିଛି ନାହିଁ, ଅମିଶ୍ରେ ଆନନ୍ଦ, ସବୁ ଯୋଉଠି ଆନନ୍ଦ ସେଠି ଦୁଃଖ ଭରିକି ରହିଛି, ଖାଲି ନାକୁ ଲାଗୁଛି ଆନନ୍ଦ, ଏତେ ବଡ଼ କମ୍ପ୍ଲିକେସନ ଲାଇଫ, ଗୋଟେ ଜଟିଳ ଜୀବନ, କେବଳ ଗୋଟିଏ ଲାଭ ଯଦି ଭଗବାନଙ୍କର ସେବା ତୁମେ କରିପାରିଲ, ମଣିଷର ଭବିଷ୍ୟତ ଚିନ୍ତା, ସ୍ୱତନ୍ତ୍ରତା କ'ଣ ସେ ସ୍ୱତନ୍ତ୍ରତା ଆଚରଣ କରିବ, ଭବିଷ୍ୟତ କ'ଣ କରିବ, ଭବିଷ୍ୟତରେ କ'ଣ ହବ, ମୋର ସୁଖ ଦୁଃଖର କ'ଣ ଚିନ୍ତା, ଆଜି ଏତିକି ହେଲା ଏମିତି ହେଲା ଏଟା ହେଲା, ସୁଖ ଦୁଃଖର ଚିନ୍ତା, ଭବିଷ୍ୟତର ଚିନ୍ତା, ଲାଭ କ୍ଷତିର ଚିନ୍ତା, ସବୁ ଚିନ୍ତାରେ ସେ ରହୁଛି। ତାକୁ ସ୍ୱତନ୍ତ୍ରତା ସବୁ ସବୁ ଛାଡ଼ିକି ସେ ଭଗବାନଙ୍କ ଶରଣ ଯିବାକୁ ପଡ଼ିବ। ତାମାନେ କ'ଣ, ତା ହୃଦୟରେ କୌଣସି ପ୍ରକାର ବିଚାର କିଛି ଉଠୁନଥିବ, ସବୁ ତୁମାର ଇଚ୍ଛା ହେ ପ୍ରଭୁ ସବ କାଜ ହଏ, ଯିବ ବୋଲେ ଆମେ କରି ତା ସତ୍ୟ ନାହିଁ, ତୁମ ଇଚ୍ଛାରେ ସବୁ ହଉଛି। ବହୁତ ବଡ଼ ଆରେଞ୍ଜମେଣ୍ଟ, ଗୋଟେ ଧୈର୍ଯ୍ୟର ସହିତ ଗୋଟେ ଲୋକ, ଯେମିତି ଗୋଟେ ମୁଁ ଉଦାହରଣ ଦେବି ତୁମକୁ, ଗୋଟେ ଗରିବର ଛୁଆଟେ, ତାର ବାପା ନାହିଁ, ଗରିବର ଛୁଆ ବାପା ନାହିଁ, ସେ ଗୋଟେ ଲୋୟର କାଷ୍ଟର ପିଲା, ନିଚ ଜାତିର ପିଲା, ଗରିବର ଛୁଆ, ମା ବାପା ନାହିଁ, ମାଟି ଅଛି, ମା ପରଘରେ ଯାଇ ଚାକିରାଣୀ କାମ କରେ, ଚାକିରାଣୀ କାମ କରେ, ଆଉ ସେ ମାର ଗାଁର ତାର ଏତିକି ଅବସ୍ଥାରେ ସେ ରହିଛି, ସେ ମାର ପଡ଼ୋଶୀ ଲୋକମାନଙ୍କ ସହିତ ଭଲ ସମ୍ପର୍କ ନାହିଁ। ଆଉ ଛୁଆଟି ଯଦି ଭୋକ ଲାଗିବ, ଛୁଆର ଯଦି କିଛି ଦରକାର ପଡ଼ିବ, ସେ କ'ଣ କରିପାରିବ କୁହ, ଛୁଆଙ୍କର ଛୁଆର ଯଦି କିଛି ଆବଶ୍ୟକ ଅଛି, ତା ମା କୁଆଡ଼େ କ'ଣ କରୁଛି, ମା ପରଘରେ କାମ କରୁଛି, ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ନାହିଁ, ଜାତିରେ ସେ ଲୋୟର କାଷ୍ଟ ପିଲା, ନିଚ ଜାତିର ପିଲା, ବଡ଼ ଘର କେଉଁଠି ମିଶିପାରିବେନି, ବାପା ପାଇଁ ନାହିଁ, ସେ କ'ଣ କରିବ, ସେ ଛୁଆଟି କ'ଣ କରିବ, ବସିକି ତାର ବସିବ, ଅନେଇଥିବ ମାଆକୁ, କେତେବେଳେ ମାଆ ଟିକେ ଆସିବ, ଯାହା କରିବ ଆଉ କ'ଣ କରିବ, ଯାହା ଯାହା ଗୁହାରି କରିବ କାହାକୁ କରିବ, ତା ମାଆକୁ, ସେ କାହାକୁ କହିବି ପାରିବେନି, ଗରିବର ଛୁଆ ସବୁ ଥିଲେ ସେମାନେ କାହାକୁ କୁଆଡ଼େ ଯାଇପାରିବେନି, ତାକୁ କେହି ଖେଳା ଦିନ ହେଁ ଲଙ୍ଗଳା ହେଇକି ବୋଲୁଥିବେ, ତାଙ୍କ ପ୍ୟାଣ୍ଟ ର ଭଲ ନଥିବ, ତାଙ୍କୁ ଗାଁ ଗହଳିରେ ସବୁ ଏମିତି ଥିଲା ନା, ଯେଉଁମାନେ ସେ ଟିକେ ଗରିବ ଘର ଛୁଆ, ତାଙ୍କୁ କେହି ସାଙ୍ଗରେ ମିଶେଇବେ, ତାଙ୍କୁ କେହି ଖେଳେଇବେନି, ସେ ଲୋକର କେବଳ ଗୋଟିଏ ଆଶ୍ରୟ କିଏ ଥାଏ, କେବଳ ମା, ତାର ସୁଖ ହେଲେ ମା, ଦୁଃଖ ହେଲେ ମା, ସାଙ୍ଗ ମା, ତାର ସବୁ ଆପଇ ମା, ତା ସବୁ ଗୋଟେ, ସେ ସେକେଣ୍ଡ ଜିନିଷ କି ଜାଣିନି। ସେଥିପାଇଁ ଏଇ ଯେଉଁ ମୁଁ ଛୋଟ ପିଲାବେଳେ ଦେଖିଥିଲେ, ଏବେ ମୁଁ ଜାଣିନି କ'ଣ ହୁଏ, ଯେଉଁ ମାଟି ଆଣିବାକୁ ଆସନ୍ତି, ସେ ମାଟି ସବୁ କ'ଣ ତାଙ୍କର ଗୋଟେ କ'ଣ ଥାନ୍ତି, ସେ କାଷ୍ଟର ଲୋକ, ସେଗୁଡ଼ା ସବୁ ଆସନ୍ତି, ସବୁ ମାଟି ମାଟି ଆଣନ୍ତିନି, ତାଙ୍କ ଛୁଆକୁ ଧରିକି ଚାଲି ଆସିବେ, ଛୁଆ ଗାଡ଼ିବେ, ସେ ତାଙ୍କର ସବୁ ମାଟି କାମ କରୁଥିବେ, ତାଙ୍କର ଆଗରୁ ସବୁ ଥିଲା କ'ଣ ଚାରିକୋଣିଆ କାଟିକି ମଝିରେ ଗୋଟେ ପ୍ରିନ୍ତି ଗୋଲା କରନ୍ତିନି, ସେଥିରେ ହାଇଟ୍ରେ ମପା ହବ, ହଁ ମାଟି ଇଏ କରିକି ସେମିତି ଗୋଟେ କାଟିଦେବେ, ସେଥିରୁ ମପା ହବ ଯେ ମାଟି କେତେ କାଟିଛି, ତା ଛୁଆକୁ କେଉଁଠି ରଖିଥିବେ, ତା ଛୋଟ ଗୋଟେ ଖଜୁର ଗଛ ମୂଳରେ ବସେଇ ଦେଇଥିବେ, ଟିକି ଛୁଆଟେ ହେଇଥିଲେ ସେ ଶାଢ଼ୀ ଗୋଟେ ଟାଙ୍ଗି ଦେଇକି ସେ ଗଛରେ ଟାଙ୍ଗିଦେବେ, ଶାଢ଼ୀ ତା ଭିତରେ ଶୋଇଦେବେ, ସେ ଛୁଆର ସାଙ୍ଗ କିଏ, ସେ ସୁଖ କ'ଣ ଦୁଃଖ କ'ଣ, ବୁଝିଛି ନା, ସେ ଯଦି ଏକ୍ସକ୍ଲୁସିଭଲି ତାର ମା ଉପରେ ଡିପେଣ୍ଡ କରୁଛି, ଭକ୍ତିରେ ଶରଣାଗତିରେ ସେ କେବଳ ଭଗବାନଙ୍କ ଉପରେ ହିଁ ଭରସା କରିବାକୁ ପଡ଼େ, ସେଥିରେ ଇଚ୍ଛା କିଛି ଗୋଟେ ଜାଗା, ଯେ ଯେଉଁ ସେ ଯେଉଁ ପିଲାଟା ଯେଉଁ ଯେଉଁ ପିଲାର କଥା ଆମେ ଆଲୋଚନା କରୁଛେ, ସେ ପିଲାର ଇଚ୍ଛାଟା ହେଲେ କ'ଣ, ତା ଇଚ୍ଛାଟା କୁଆଡ଼େ ଯାଇ ପହଞ୍ଚିପାରିବ, ସେ ଯେଉଁ ପିଲାଟି ଗରିବ ପିଲାଟା, ତାର ଯାହାର କେହି ନାହିଁ, ସେ କାହା କାହା କ'ଣ ତା ଇଚ୍ଛା କରି କ'ଣ କରିପାରିବ, ସେ ଇଚ୍ଛା ହେଲେ, ତା ଇଚ୍ଛା ହେଲେ ଛୁଆ ନାହିଁ ଖେଳୁଥିବ, ଯାଇପାରିବେନି, କାହାକୁ କିଛି କହିପାରିବେନି, କାହାକୁ ଛୁଇଁପାରିବେନି, ବାପ ଏଣେ ନାହିଁ, ସେ ଗୋଟେ ଯେମିତି ହେଲ୍ପଲେସ୍ ମା ଉପରେ ଡିପେଣ୍ଡ କରେ, କେବଳ ତାର ମା ହିଁ ସର୍ବସ୍ୱ, ଜଣେ ଭକ୍ତର ସ୍ଥିତିଟା ସେଇଭଳିଆ, ତାର ସବୁକିଛି ଥିଲେ ବି ସେ ଯଦି ଏଇଟାକୁ ଉପଲବ୍ଧି ନ କରିପାରିଲା, ସେ ଟାଣି ହେଇକି ପଳେଇବ ଗୋଟେ ସାଇଡ଼, ତାର ଯୋଗ୍ୟତା ତାକୁ ଗୋଟେ ଟାଣି ନବ, ତାର କାପାସିଟି, ତାର ଯୋଉ ବୁଦ୍ଧି ରହିଛି, ବହୁ ଶାଖା ହେଇଗଲା, ଭଗବାନ ସେଟା କହିଲେ ନା ବ୍ୟବସାୟତ୍ମିକ ବୁଦ୍ଧି, ବହୁ ଶାଖା କାହିଁକି କହିଲା, ବହୁ ଶାଖା ସେ ଶବ୍ଦ ଲାଗେ ନା, ବ୍ୟବସାୟତ୍ମିକ ବୁଦ୍ଧି ଏକ କରୁଣନ୍ଦନ ବହୁ ଶାଖା ଅନନ୍ତଶ୍ଚ ଅବୁଦ୍ଧ ବ୍ୟବସାୟ, ବହୁ ଶାଖା ହେଇଛି ତମ ବୁଦ୍ଧି ଗୁଡ଼ା ସବୁ, ଗୋଟେ ଆଉ କୃଷ୍ଣଙ୍କ ଉପରେ ପୂର୍ଣ୍ଣ ନିର୍ଭର କରିପାରିବେ, ସବୁ କୃଷ୍ଣଙ୍କ ଇଚ୍ଛାରେ, ଯୋଜନା କ'ଣ ଯାହା ହବ କୃଷ୍ଣ ଇଚ୍ଛା, ଯଦି କୃଷ୍ଣ ଯଦି ଆମ ଦ୍ୱାରା କିଛି ହେଇପାରୁଛି, ତାର ଭଗବାନଙ୍କର ଆବଶ୍ୟକ କିଛି ନାହିଁ, ଜୀବ ତାର ତାର ଚେଷ୍ଟାରେ ସବୁ କିଛି କରିପାରିବ, ତାର ଭଗବାନଙ୍କୁ ପୂଜା କରିବା କ'ଣ ଆବଶ୍ୟକ ଅଛି, ଜଣେ କାହିଁକି ଭଗବାନଙ୍କୁ ପୂଜା କରୁଛି, ତାଙ୍କର କିଛି ସୁପ୍ରିମାସି ଅଛି, ସବୁବେଳେ ମନେ ରଖିବା ଦରକାର ମଣିଷ ଗୋଟେ, ସେ ଗୋଟେ ହ୍ୟୁମାନ, ସେ ସୁପର ହ୍ୟୁମାନ, କ'ଣ ଫିଲ୍ମରେ କ'ଣ କହୁନାହାନ୍ତି, ସେ ହିରୋ ମାନେ ସେ ଗୋଟେ ହିରୋ, ତୁମେ ହିରୋ ହେଇପାର, ତୁମେ ଗୋଟେ ମଣିଷ ହେଇପାର, ବୀର ହେଇପାର, କିନ୍ତୁ ମନେ ରଖ ସୁପର ହ୍ୟୁମାନ ତୁମେ ନୁହଁ, ତୁମେ ହ୍ୟୁମାନ, ତୁମେ ଗୋଟେ କଣ୍ଟ୍ରୋଲ ରହିଛ, ଯେକୌଣସି ସମୟରେ ଭଗବାନ ତୁମକୁ ଚାହିଁବେ ତ କିଛି କରିଦେବେ। କାହିଁକି ଭକ୍ତ ସେଇଭଳି ଥିଓରିଟିକାଲି ସେମାନଙ୍କର ଗୋଟେ ନଲେଜ୍ ଅଛି, ଆଉ ସେମାନେ ଘଟଣା ଘଟିଗଲେ କର୍ମୀ ଲୋକମାନଙ୍କର ତାଙ୍କ ଜୀବନରେ ଯେଉଁ ଘଟଣା ଘଟିଗଲେ ସେ ମାନନ୍ତି ହଁ ଭଗବାନ ବିଚାର ଏଇଟା ହେଲାନି। କିନ୍ତୁ ଭକ୍ତ ତାର ପ୍ରତି ପଦକ୍ଷେପରେ ଜୀବନରେ ଏଇଟା ବିଚାର କରିବା ଦରକାର, ମୁଁ ସ୍ୱତନ୍ତ୍ର ନୁହେଁ, କୃଷ୍ଣଙ୍କର ଇଚ୍ଛା ହେଉଛି ବଳବାନ। ଯଦି କୃଷ୍ଣ ମୋତେ ଇଚ୍ଛା କରିବେ ଯେଉଁଠି ରଖିଲେ ମୋତେ ସୁଖ ରଖିପାରିବେ, କୃଷ୍ଣ ଯଦି ଇଚ୍ଛା କରୁଛନ୍ତି, ଯଦି ମୁଁ ପ୍ରକୃତରେ ଭଗବାନ କୃଷ୍ଣଙ୍କୁ ପ୍ରାର୍ଥନା କରୁଛି ମୋ ଜୀବନଟା ଆପଣଙ୍କୁ ଦେଇଦେଲି, ସେ ଯେଉଁଠି ରଖିଲେ ବି ତୁମକୁ ସୁଖ ରଖିଦେଇପାରିବେ, ଯେଉଁଠି ରହିଲେ ବି ତୁମର ଭଜନ ହେଇପାରିବ, ଯଦି ତୁମର କୃଷ୍ଣ ଉପରେ ବିଶ୍ୱାସ ଅଛି, ଯଦି ବ୍ୟବସ୍ଥା ଉପରେ ବିଶ୍ୱାସ ଅଛି, ସେ ତୁମେ ହେଉଛ ଡିଫରେଣ୍ଟ ବ୍ୟକ୍ତି। ତୁମର ଯଦି ନିଜର ଆରେଞ୍ଜମେଣ୍ଟ, ନିଜର ବ୍ୟବସ୍ଥା, ନିଜର କିଛି ବିଚାର ଉପରେ ବ୍ୟବସ୍ଥା ଅଛି ରହିଛି, ସେଇଟା ତୁମେ ହେଉଛ ଆଉ ଗୋଟିଏ ବ୍ୟକ୍ତି, ତୁମେ ଭଗବାନଙ୍କର ଉପରେ ନିର୍ଭର କରୁନ। ଆଜି ଭଗବାନଙ୍କ ଉପରେ ନିର୍ଭର କରୁଛି, ସେ ତାର ଆଉ ସୁଖ ଦୁଃଖ କୌଣସି ବିଚାର, କୃଷ୍ଣ ଚାହିଁବେ କେଉଁଠି ପାଣ୍ଡବମାନଙ୍କୁ ବଣର ଭିତରେ ରଖିକି ସୁଖୀ କରିଦେଲେ, ତାର କ'ଣ କ୍ଷତି ହେଇଗଲା? ପ୍ରହ୍ଲାଦଙ୍କୁ ଅସୁରକୂଳ ସମାଜ ରଖିକି ସୁଖୀ କରିଦେଲେ, ସୁଦାମାଙ୍କୁ ଭଙ୍ଗା କୁଡ଼ିଆ ରଖିକି ସୁଖୀ କରିଦେଲେ, ଧ୍ରୁବଙ୍କୁ 5 ବର୍ଷର ବେଳାକୁ ରାଜା ଘରୁ ବାହାର କରିନି ତାଙ୍କୁ ବଣ ଭିତରେ ରଖି ତାଙ୍କୁ ସୁଖୀ କରିଦେଲେ। ଭଗବାନ ଯଦି ଇଚ୍ଛା କରିବେ ସେ ଆମକୁ ଆମର ଭାବଟାକୁ ଗ୍ରହଣ କରିନେଲେ ଆମେ ଯେକୌଣସି ସ୍ଥାନରେ ହେଲେ ବି ସୁଖ ରହିପାରିବା। ଯଦି ଆମ ଯୋଜନା ରହିବା ଆମେ ବଡ଼ ପ୍ୟାଲେସ୍ରେ ରୁହ, ବଡ଼ ମନ୍ଦିରରେ ରୁହ, କେଉଁ ଧାମରେ ରୁହ, କେଉଁଠି ବି ରୁହ, ଯୋଜନା ତୁମର ଅଛି, ଯୋଜନାଟା ତୁମର, ତୁମେ କୃଷ୍ଣଙ୍କୁ ଉପରେ ନିର୍ଭର କରୁନ। ଶାସ୍ତ୍ରକୁ ତୁମେ ଦେଖନି, ଶାସ୍ତ୍ରର ଯେତେ ଶାସ୍ତ୍ରର ବହୁତ ନିୟମ ରହିଛି, ଆମେ କ'ଣ କରୁଛେ ଶାସ୍ତ୍ର ଯେଉଁ ନିୟମଟା ମୋତେ ଭଲ ଲାଗୁଛି ସେଇଟାକୁ ଆମେ ପାଳନ କରୁଛେ, କିନ୍ତୁ ସବୁ ନିୟମର ଲାଷ୍ଟ ଜିନିଷ ଗୋଟେ ମନେ ରଖ, ସର୍ବଧର୍ମାନ ପରିତ୍ୟଜ ଆମେ କମଶରଣ ରଜ, ସବୁ ନିୟମ ଅଛି କିନ୍ତୁ ସବୁ ଛାଡ଼ିବାକୁ ପଡ଼ିବ, ସେସବୁ ସୁଖ ଦୁଃଖ ସବୁ ଛାଡ଼ିବାକୁ ପଡ଼ିବ। ଆଉ ଯଦି ଭକ୍ତି ଯୋଗରେ ଯେଉଁ ନିୟମଟା ପାଳନ କରିବା, ଯଦି ଏଇ ଷ୍ଟେଜ୍କୁ ନ ଆସିଛେ ଅଲଗା ନିୟମ ତୁମେ ଧରିପାରିବନି, ଆନୁକୂଲ୍ୟ ସେ ସଂକଳ୍ପ ପ୍ରତିକୂଲ୍ୟ ସେ ବଢ଼ ଯୋଗ କୁହାଯାଉଛି, ନାହିଁ ତୁମେ ସର୍ବଧର୍ମାନ ପରିତ୍ୟଜ ଫାଷ୍ଟ, ତାପରେ ତୁମେ ଆକୁ କନସିଡର କରିପାରିବ କରିପାରିବନି। ଯଦି ତୁମେ ଭଗବାନଙ୍କ ଉପରେ ନିର୍ଭର କରୁନ, ତୁମକୁ ମୁଁ ଯେଉଁଟା ଅନୁକୂଳ ମୁଁ ସେଇଟା ଗ୍ରହଣ କରିବି, ଯେଉଁଟା ପ୍ରତିକୂଳ ତ୍ୟାଗ କରିବି, ଯାଉନ ତୁମେ ଯୁଆଡ଼େ ଯିବ ପ୍ରତିକୂଳ ଅଛି, କେତେ ତ୍ୟାଗ କରିକି ଯିବ ଯାଉନ ଦେଖିବା, ଯା ତୁମେ କ'ଣ ତ୍ୟାଗ କରିବ। ପ୍ରହ୍ଲାଦ ମହାରାଜ କାହିଁ ପ୍ରତିକୂଳ ତ୍ୟାଗ କଲେନି, ସର୍ବଧର୍ମ ଛାଡ଼ି ଦେଇଥିଲେ, ସେ ଜାଣିଛନ୍ତି ବହୁତ ହାର୍ଡ ଷ୍ଟେଜରେ ସେ ଥିଲେ, ସବୁ ଭୟ ବି କରୁନଥିଲେ, ଭକ୍ତିର ସବୁ ବିପରୀତ ଜିନିଷ ସେଠି ଥିଲା, ଅସୁର ସମାଜ ନା ବିଗ୍ରହ ଥିଲା, ନା କେଉଁଠୁ ଭକ୍ତ ସଙ୍ଗ ଥିଲା, ନା କୀର୍ତ୍ତନ ହଉଥିଲା, ଏକାକି ସବୁ ଛାଡ଼ି ଦେଇଥିଲେ, ସ୍ୱତନ୍ତ୍ର ସବୁ ଛାଡ଼ି କୃଷ୍ଣଙ୍କ ଉପରେ ଶରଣାଗତ ହେଇଥିଲେ। ଆମକୁ ଏଇ ପଏଣ୍ଟକୁ ଦିନେ ଯିବାକୁ ପଡିବ, ଏଇଟା ହଉଛି ଆମ ଜୀବନର ଲକ୍ଷ୍ୟ, ସେପର୍ଯ୍ୟନ୍ତ ନଗଲା ପର୍ଯ୍ୟନ୍ତ ଆମେ ବାସ୍ତବ କୃଷ୍ଣଙ୍କର ଯୋଉ ଲୀଳା, କୃଷ୍ଣଙ୍କର ଅନୁଭବ, କୃଷ୍ଣଙ୍କର ଯୋଉ ସୁପ୍ରିମାସି ଯୋଉ ରହିଛି, ଭଗବତ୍ତା ଯୋଉ ରହିଛି, ପରମ ଭଗବତ୍ତା ଯୋଉ ରହିଛି, ଅନୁଭବ ଗୋଚର ହବନି। ସେଥିପାଇଁ ଗୋପୀ ଯଶୋଦା ମାନେ ସମସ୍ତେ, ଯଶୋଦାଙ୍କ ସହିତ ଗୋପୀମାନେ ସବୁ ଆଶ୍ଚର୍ଯ୍ୟ ହଉଥିଲେ, କିଭଳି ବନ୍ଧନରେ ପଡ଼ୁନାହାନ୍ତି, ତାଙ୍କ ସୁପ୍ରିମାସି, ସେ ଯେତେବେଳେ ଇଚ୍ଛା କରିବେ, ଦୃଷ୍ଟ ପରିଶ୍ରମ କୃଷ୍ଣ କୃପା ଆସିଛି ସୁବନ୍ଧନେ, ପରିଶ୍ରମକୁ ଦେଖିଲେ କିଏ ଭଗବାନ ଦେଖିଲେ, ବହୁତ ଯଶୋଦା ପରିଶ୍ରମ କରୁଛନ୍ତି, ଜିଦି କରୁଥିଲେ ପଡ଼ୁନଥିଲେ, ବହୁତ ଜିଦିରେ ମୁଁ ବାନ୍ଧିଦେବି, କ'ଣ ବାନ୍ଧି ପାରିବିନି, କ'ଣ ବନ୍ଧନ ଯୋଗ ନାହିଁ, ପାରୁନଥିଲେ, ସ୍ୱତନ୍ତ୍ର ତାଙ୍କର ସ୍ୱତନ୍ତ୍ରତା ରହିଛି, ଦୃଷ୍ଟ ପରିଶ୍ରମ କୃଷ୍ଣ କୃପା ଆସିଛି ସୁବନ୍ଧନେ, ପରିଶ୍ରମକୁ ଦେଖିଦେଲେ କୃପାରେ ବନ୍ଧନରେ ପଡ଼ିଲେ। ଆମେ କ'ଣ କହୁଛୁ ଯଶୋଦା ବାନ୍ଧିଲେ, ଭାଗବତ କ'ଣ କହୁଛନ୍ତି, ଯଶୋଦା ପ୍ରକୃତରେ ବାନ୍ଧିଲେ, ତାଙ୍କର ପ୍ରେମରେ ସେମିତି ମହିମା ଅଛି, ଆଉ କାହା ବନ୍ଧନ କାହିଁ ପଡ଼ିଲେନି, କିନ୍ତୁ ଭାଗବତ କହୁଛନ୍ତି ନା, ସୁଖଦେବ କହୁଛନ୍ତି କୃପୟା ଆସିତ ସୋ ବନ୍ଧନେ, ନିଜ ବନ୍ଧନକୁ ଦେଇଦେଲେ, କାହାକୁ ଯଶୋଦାଙ୍କୁ, ନିଜେ ବନ୍ଧନରେ ଆସିଗଲେ, ନିଅ ଆ ବାନ୍ଧ, ସୁଖଦେବ ସେଠି କହୁଛନ୍ତି ଏବଂ ସନ୍ଦର୍ଶିତା ହ୍ୟଙ୍ଗ ହରିଣାମ ପ୍ରତ୍ୟବଶ୍ୟତମ ଶୁଭ ସେନା ପି କୃଷ୍ଣେନ ଯଶେଦମ ଯଶେଦମ ସୋ ସେଶ୍ୱରମ ବସେହେ। ସମସ୍ତ ଏ ଶ୍ଳୋକ ଆଲୋଚନା ଆମେ କରିଥିଲେ, ସମସ୍ତ ଜଗତର ଦେବତା ସହିତ ବିଶ୍ୱ ଯାହାଙ୍କର ବସ, ସେ ଭଗବାନ ଆଜି ଭୃତ୍ୟ ବସ, ଭଗବାନ ବିଷ୍ଣୁ ଜଗଠାରୁ ତାଙ୍କ ଟିକାରେ ସେ କଥା ଲେଖିଛନ୍ତି, ଭଗବାନ କେବେ କେବେ ଭଗବାନ ଏ ଶବ୍ଦ ଶାସ୍ତ୍ର ତ ପାଇବାନି, ଭଗବାନ ଜ୍ଞାନୀ ବସ, ଯୋଗୀ ବସ, କର୍ମୀ ବସ, କେବେ ଲେଖା ହେଇନଥିବ, କୌଣସି ଜାଗା ଲେଖା ନଥିବ, କ'ଣ ଲେଖା ହେଇଛି, ଭଗବାନ ଭକ୍ତ ବସ, ଭକ୍ତ ବସ ଭଗବାନ କୁହାଯାଏ। ଏଇଥିପାଇଁ ଭକ୍ତି ଯୁଗରେ ଜଣେ ଉତ୍ସାହ ହେଇକି ଆସେ, ବସ, ଭକ୍ତ ବସିଭୂତ, ଭକ୍ତର ଭକ୍ତିରେ ବସିଭୂତ ହେଇଯାନ୍ତି। ହେ ପରୀକ୍ଷିତ, ପରୀକ୍ଷିତଙ୍କୁ ବଡ ଆନନ୍ଦରେ ଡାକୁଛନ୍ତି ସୁଖଦେବ। କେତେ ବଡ ଆଶ୍ଚର୍ଯ୍ୟ, ଦେଖ ଭଗବାନ କେତେ ଭକ୍ତ ଅଶ୍ଚଳ। ଯଶୋଦାଜୀ ବାନ୍ଧିଦେଲେ ତାଙ୍କୁ, ଆଉ ଯଶୋଦାର ଅଧୀନରେ ରହିଲେ। ବାନ୍ଧିଲା ମାନେ କଣ? ବାନ୍ଧିବା ମାନେ କଣ? ଯିଏ ଯାହାକୁ ବାନ୍ଧେ, ପୋଲିସ ବାନ୍ଧୁଛି କାହାକୁ? ଚୋରକୁ। ତା ଚୋର କାହା ଦିନ ରହିଲା? ପୋଲିସ ଦିନ ରହିଲା। ସେ ସେଇ ଅର୍ଥରେ ଏଇଟା କରୁଛନ୍ତି। ଯଶୋଦା ଯୋଉ ବାନ୍ଧିଲେ, ବର୍ତ୍ତମାନ ବାନ୍ଧିବା ଦ୍ୱାରା କଣ ହେଲା? କାହା ଦିନ ରହିଲେ? ଫିଟେଇପାରିବ? ଫିଟେଇବୁ? ମୁଁ ଫିଟେଇବିନି, ତୁମେ କଣ କରିପାରିବ? ବାନ୍ଧିବା ଲୋକ ଫିଟେଇବନି। ଫିଟି ନଥିଲେ ନା, ଆଉ ବନ୍ଧା ହେଇକି ରହିଥିଲେ। ଆଉ ସଖା ମାନେ ସବୁ ଡାକ ମାରିଥିଲେ, ରେ କାନା ତୁ ଖସିକି ପଳିଆ, ରେ ଖସିକି ପଳିଆ। ଆଉ କେଉଁ ସଖା ମାନେ ଡାକୁଥିଲେ? କୃଷ୍ଣ ବି ଡାକୁଥିଲେ ସବୁବେଳେ, ତୁ ଆ ବା ଖୋଲିଦେ। ଯଶୋଦା ବାନ୍ଧିଛନ୍ତି ନା, ଆଉ କିଏ ଖୋଲି ପାରିବେନି, ଭୟ ସବୁ ସମସ୍ତେ। ଯଶୋଦା କହିଲା କି ଆସ, ତୁମେ ସବୁ ଠେଙ୍ଗାର ସବୁ ଠେଙ୍ଗେଇବି, ତୁ ଆସ ଏଥର, କିଏ ଆସିବ ଏଠି? ଯଶୋଦା ବାଡ଼ି ଦେଖି, ଯଶୋଦାଙ୍କ ରୂପ ଦେଖି, ଯଶୋଦାଙ୍କ ରୂପ କେବେ ଦେଖିନଥିଲେ? କିଏ? ସଖା ଦେଖିନଥିଲେ, କୃଷ୍ଣ ବି ଦେଖିନଥିଲେ, କିଏ? କେହି ଜାଣିନଥିଲେ। ସେନ ଓଡ଼ିଆରେ ଗୋଟେ ନାହିଁ, ଥଣ୍ଡା ଲୋକ ରାଗନ୍ତିନି, ରାଗିଲା ମାନେ ଆସମାଳି ହବନି, ତାଙ୍କର କ୍ରୋଧ ଆସିନି। କିନ୍ତୁ କୃଷ୍ଣଙ୍କ ପାଇଁ ବ୍ୟସ୍ତତା ତାଙ୍କର ବଢ଼ିଯାଇଛି। ଇତି ଚଗଲା କ'ଣ ଗୋଟେ ଛୁଆ ହବ? ମୋ ଘରେ ତ ଏମିତି ଆଜି ଏମିତି ହଇରାଣ କରିଦେଲାଣି, ତାହେଲେ ବ୍ରଜରେ କ'ଣ କରୁଥିବ? ଇଏ ପୁଣି ବ୍ରଜର ରାଜା ହବ, ମୋ ନାଁ ପଡ଼ିବ। ସେ କୃଷ୍ଣଙ୍କ ପାଇଁ ବ୍ୟସ୍ତ ହେଇଯାଇଛନ୍ତି, ଆକୁ ବାନ୍ଧିବାକୁ ପଡ଼ିବ। ଏଣେ ଜଣ ପଳେଇବ, କୃଷ୍ଣ ବି ଏଣେ ଧମକଉଛନ୍ତି, ମୁଁ ପଳେଇବି ବଣରେ ରହିବି, ମୋତେ ଭଲ ପାଉନା ତୁମେ, ମୁଁ ଟିକେ ମାଖନ ଚୋରି କରିଦେଲୁ, ହାଣ୍ଡି ଭାଙ୍ଗିଦେଲୁ, ମୋତେ ବାନ୍ଧିବା ପାଇଁ ବାହାରିଲଣି। ସଖାମାନେ ଯେତେବେଳେ ସଖାମାନଙ୍କୁ କୃଷ୍ଣ ଡାକୁଛନ୍ତି, ସୁବଳ ସୁଦମ ଆସନ ମୋତେ ଖୋଲ, ମୁଁ ବହୁତ କଷ୍ଟ ପାଉଛି। ସେ ଆକ୍ସନ କଲାବେଳକୁ ଯଶୋଦା ଏଣେ ନାଲି ଆଖି ଦେଖୁଛନ୍ତି, ଯିଏ ଆସିବ ଆଜି ଦେଖିବ ତୁମକୁ, ବାଡ଼ିରେ ବାଡ଼େଇକି ସବାଟ କରି ମୋ ଛୁଆକୁ ସବୁ ନଷ୍ଟ କରୁଛ ତୁମେ। ନନ୍ଦ ମହାରାଜ ନାହାନ୍ତି, ଆଉ ବଳରାମ, ବଳରାମ ବି ନାହାନ୍ତି, ରୋହିଣୀ ବି ନାହାନ୍ତି। ରୋହିଣୀ ଥିଲେ ବି ବାନ୍ଧି ପାରିନଥାନ୍ତେ, ବଳରାମ ଥିଲେ ବି ବାନ୍ଧି ପାରିନଥାନ୍ତେ, ନନ୍ଦ ଥିଲେ ହାତ ହିଁ ମାରିପାରିନଥାନ୍ତେ। ନନ୍ଦ ମହାରାଜ ତାଙ୍କର ବହୁତ ସ୍ନେହ କାହା ପ୍ରତି? କୃଷ୍ଣଙ୍କ ପ୍ରତି। ସେ ବେଶୀ କୃଷ୍ଣଙ୍କ କଟା କଥା କୁହନ୍ତିନି, ଯଶୋଦା ବି କୁହନ୍ତିନି, କେହି ବି କୁହନ୍ତିନି, କିନ୍ତୁ ଏଇଟା ଗୋଟେ ତ ଲୀଳା ଇତ। ତେଣୁ ସୁଖଦେବ ପୁରା ବ୍ୟବସାୟିକ ପରୀକ୍ଷିତଙ୍କୁ ଡାକୁଛନ୍ତି। ଦେଖ ଯଶୋଦାଙ୍କ ଅଧୀନରେ ବର୍ତ୍ତମାନ ରହିଲେ କିଏ? କୃଷ୍ଣ। ଯେପର୍ଯ୍ୟନ୍ତ ନ ଖୋଲିବେ ସେ ଖୋଲିପାରିବେନି। ଇ ବାତ୍ସଲ୍ୟ ରସରେ ବାନ୍ଧିଲେ ଆଉ ତାଙ୍କୁ ଖୋଲିବ କିଏ? ସେ ସଖ୍ୟମାନେ ଦାସ୍ୟମାନେ କିଏ ପାରିବେନି ବର୍ତ୍ତମାନ। ପୁଣି ଆସିବେ ନନ୍ଦ, ନନ୍ଦ ମହାରାଜ ଆସିଲେ ଖୋଲିବେ, ଆଉ କିଏ ଖୋଲିବେ? ଆଉ କିଏ ଖୋଲିପାରିବେନି। ହୃଦୟରେ ବନ୍ଧା ବନ୍ଧା ହେଲା ନା, ତାଙ୍କ ଅଧୀନରେ ରହିଲେ ଆଉ ବାନ୍ଧିବ କିଏ? ଦାସ୍ୟ ସାକ୍ଷ୍ୟ ଭକ୍ତ ପାରିବେନି। ଏ ଲୀଳା ଲୀଳା ତତ୍ତ୍ୱ ଦୃଷ୍ଟିରୁ, ରହସ୍ୟ ଦୃଷ୍ଟିରୁ। ନେମେ ବିରଞ୍ଚି ନେମେ ବିରଞ୍ଚୋ ଲଭ ନଭବୋନ ଶ୍ରୀ ଶ୍ରୀରପ୍ୟମ ନେମେ ବିରଞ୍ଚ ନଭବୋନ ଶ୍ରୀରଂ ଶ୍ରୀରପ୍ୟଙ୍ଗ ସଂଶ୍ରୟା ପ୍ରସାଦ ଲେଭିରେ ଗୋପିମ ଯତ୍ତତ୍ ପ୍ରାପ୍ୟ ବିମୁକ୍ତଦା। ଗୋପୀ ଯଶୋଦା ଜଗତର ମୁକ୍ତିଦାତା କୃଷ୍ଣଙ୍କ ନିକଟରେ ଯେଭଳି ଅନୁଗ୍ରହ ବା କୃପା ଲାଭ କରିଛନ୍ତି, ବ୍ରହ୍ମା ଶିବ ଏପରିକି ସର୍ବଦା ଭଗବାନଙ୍କର ଅଙ୍ଗ ବିଳାସନୀ ଲକ୍ଷ୍ମୀ ଦେବୀ ମଧ୍ୟ ତାଦୃଶ ଅନୁଗ୍ରହ ପ୍ରାପ୍ତ ହୋଇନାହାନ୍ତି। ସୁଖଦେବ ଗୋସ୍ୱାମୀ କନ୍କ୍ଲୁଜନ ସିଦ୍ଧାନ୍ତ ଦେଲେ, ଏ ଭକ୍ତ ବତ୍ସଳ ଭଗବାନଙ୍କୁ ଅଧୀନରେ କରି କିଏ ରଖିବ? ତାର ବାନ୍ଧିବା ଅଧୀନରେ ରହିବା, ଗାଳି ଗୁଲଜ କରିବା, ପୁଣି ଗାଳି ଦେଉଥିଲେ ଯାହାଙ୍କୁ ସବୁବେଳେ ଲୋକ ସ୍ତୁତି କରନ୍ତି, ଭୟରେ ଭକ୍ତିରେ ସ୍ତୁତିରେ ସବଳ କରାହବ, ଭୟରେ ଲୋକ ଡାକନ୍ତିନି ହେ ପ୍ରଭୁ ମୋତେ ଟିକେ ରକ୍ଷା କର, ଭୟରେ ଡାକିବେ, ଭକ୍ତିରେ ଡାକିବେ। ଭୟରେ ଲୋକ ସ୍ତୁତି କରେ, ଭକ୍ତିରେ ସ୍ତୁତି କରେ, କିଛି ପାଇବା ପାଇଁ ବି ସ୍ତୁତି କରେ। ଯାହାର ଭୟ ନାହିଁ କି ଭକ୍ତି ନାହିଁ, ତାର କିଛି ପାଇବାର ଅଛି, ସେ କ'ଣ ଡାକିବ? ଏ ଯେଉଁ ଜୁଆଡ଼ି ଯେଉଁ ଜୁଆ ଖେଳୁଛି, ମଦ ଯିଏ ମଦ ବିକୁଛି, ଏ ଯେଉଁ ଯିଏ ଆମିଷ, ସେ କ'ଣ ଦୋକାନ ଖୋଲିଲା ବେଳକୁ କ'ଣ କହୁଛି? ସଂସାରରେ ଯେତେ ଲୋକ ଅଛି ଯାହା କରୁଛି ସକାଳୁ ଉଠେ, ପ୍ରଭୁ କିଏ ମୋର କିଏ ବିକ୍ରି ହଉ, ଛେଳି କାଟିବା ଲୋକ ବି ସେ ତାର ମୁଣ୍ଡ ମାରିକି ତାର ସେ କାଟିବ, ସେ ମୁଣ୍ଡ ମାରି କାଟିବ। ଛେଳି ଗୁଡ଼ାକୁ ଯେଉଁ ମାରନ୍ତି, କୁକୁଡ଼ାକୁ ଯେଉଁ ମାରନ୍ତି, ସେଗୁଡ଼ାକ ବି ସେୟା। ମୁଁ ଦେଖିଛି ଯେ ମୁସଲମାନ ମାନଙ୍କର ଯେଉଁ ଦୋକାନ ଗୁଡ଼ାକରେ ଯେଉଁ ମାରନ୍ତି ସବୁ ବୁକ୍ଟିଶ କୁକୁଡ଼ା ଫୁକୁଡ଼ା ଯେଉଁ ମାରନ୍ତି, ସେଥିରେ ବି ତାଙ୍କର ମରା ହେଇଥିବ, ତାଙ୍କ ସେ ଆଲାଙ୍କର ସେ ଯେଉଁ ଲେଖା ବେଖା ଗୁଡ଼ା। ଆମର ସବୁ କାଳି ଫେଳି ଫଟୋ ମାରନ୍ତିନି କି ଓଡ଼ିଆ ଲୋକ ସବୁ? ସମସ୍ତେ ଭକ୍ତି ହଉ, ଭୟ ହଉ, କିମ୍ବା କିଛି ପାଇବାର ଆଶା ହଉ, ସମସ୍ତେ ଭଗବାନ ସ୍ତୁତି କରୁଛନ୍ତି। ଗାଳି ଦଉଛି କିଏ ଭଗବାନ? ବଦମାସ ଚୋର, ତୁ ବଦମାସ ଚୋର, କିଏ କିଏ ଗାଳି ଦଉଛି ଭଗବାନ? କିଏ ଭଗବାନଙ୍କୁ ଚୋର ବୋଲି ବଦମାସ ବୋଲି ଗାଳି ଦେଇ ଶୁଣିଛନ୍ତି? କେବଳ ଯଶୋଦା। ଏ ଶାସ୍ତ୍ର ଭିତରେ ଖୋଜା ଖୋଜାଯିବ କିଏ ଗାଳି ଦଉଥିଲେ କୃଷ୍ଣଙ୍କୁ। ଆଉ ଗାଳି ଦଉଥିଲେ ଜଣେ ଦି ଜଣ, ଏଇ ଶିଶୁପାଳ ଗାଳି ଦଉଥିଲା, ଏଇଭଳିଆ ଜଣେ ଦି ଜଣ ଗାଳି। ସିଏ ପୁଣି ବହୁତ ବଡ଼ ଲୋକ, ସେ ପୁରା ବହୁତ ସମର୍ଥବାନ ଲୋକ ଗାଳି ଦଉଥିଲେ। ଏମିତି ନାହିଁ ଯେ ଭଗବାନଙ୍କ ଆଗରେ ସେମାନେ ସବୁ ବହୁତ ବଡ଼ ବଡ଼ ଲୋକ ସେମାନେ ସବୁ, ନହେଲେ ଭଗବାନ କିଏ ଗାଳି ଦବ? ପ୍ରଧାନମନ୍ତ୍ରୀ କିଏ ଗାଳି ଦବ ତା ଆଗରେ ଠିଆ ହେଇକି? ତୁମେ ଗାଳି ଦବ। ଆମ ଭଳିଆ ଲୋକ ଏଇଠି ଯୋଉ ମିଡିଆ ବାଲା କିଏ ସାଧାରଣ ଲୋକ ସେ ଗାଳି ଦଉଛେ ନବୀନ ପଟ୍ଟନାୟକ ଏହା କଲା। ତୁମ ଭଳିଆ ଲୋକ ତୁମ ଗାଳିଟା ତା ପାଖରେ ପହଞ୍ଚି ପାରୁନି ନା, ତା ଆଗରେ ଠିଆ ହେଇ ଗାଳି ଦବ। କୃଷ୍ଣଙ୍କ ଆଗରେ ଠିଆ ହେଇକି ସେମାନେ ଗାଳି ଦଉଥିଲେ କିଏ? ଶିଶୁପାଳ ହରିକା। ଆଉ ସେଇଭଳିଆ ଲୋକ ସିଏ ଆସିଛନ୍ତି ସବୁ ଭଗବାନ ପାର୍ଶ୍ୱ ସେ ଲୀଳା କରିବା ପାଇଁ ଆସିଛନ୍ତି ନା ସବୁ। ଯଶୋଦାଙ୍କର ଗାଳି, ଯଶୋଦା ଯୋଉ ଏତେ ଗାଳି କୁହାଯିବନି, ଯଶୋଦା ଯୋଉ ପ୍ରେମ ବାଣୀରେ କୃଷ୍ଣଙ୍କୁ ଭର୍ସନା କରୁଥିଲେ, ତାଡ଼ନା କରୁଥିଲେ, କୃଷ୍ଣଟାକୁ ସ୍ୱୀକାର କରୁଥିଲେ, ଶିଶୁପାଳର ତାଡ଼ନାକୁ ଭଗବାନ ସ୍ୱୀକାର କଲେନି, ତାକୁ ମୁକ୍ତି ଦେଇଦେଲେ, ସାଂସଦକୁ ବଧ କରିଦେଲେ। ଯଶୋଦା ଯୋଉ ଗାଳି ଗୁଲଜ କଲେ କୃଷ୍ଣ ଗ୍ରହଣ କଲେ, ହଁ ମୋର ଏଇଟା ଦରକାର, ମୋର ଏଇଟା ଆବଶ୍ୟକ ଅଛି, ଏଇଟା ତାଙ୍କର ଇଚ୍ଛାରେ। ଯତତ୍ ପ୍ରାପ୍ତ ବିମୁକ୍ତ ହେ, ବିମୁକ୍ତ ହେ ଏଠି ଲେଖିଲେ, ସେ ଯୋଉ ଯାହା ସ୍ଥିତି ପାଇଛନ୍ତି, ବିଶିଷ୍ଟ ମୁକ୍ତି ପାଇଛନ୍ତି। ଭକ୍ତିକୁ ବିମୁକ୍ତି କୁହାଯାଏ, ମୁକ୍ତି ଆଉ ବିମୁକ୍ତି, ବିଶେଷ ମୁକ୍ତି। ନେମେ ବିରଞ୍ଚ ଲଭତେ ପ୍ରସାଦ, ନ ଶ୍ରୀ ନ ସର୍ବ, ଶିବଜୀ ଏଟା ପାଇନାହାନ୍ତି, ଆଉ କାହା କଥା କହିବା, ଲକ୍ଷ୍ମୀ ମଧ୍ୟ ପାଇନାହାନ୍ତି। ଲକ୍ଷ୍ମୀ ଡରିଡାରି ରୁହନ୍ତି ନା, ଆଉ ଅଫିସର ଯୋଉ ବିଶାଳ ଅଫିସର, ଆଜିକାଲି ତ ସେମିତି ଉଦାହରଣ ଦେଇବି ହବନି, କ'ଣ କାହାକୁ ଉଦାହରଣ ଦବ? ଉଦାହରଣ ଆଜିକାଲି ସେମିତି କେଉଁ ସ୍ତ୍ରୀ କାରଣ ସମସ୍ତେ ସ୍ତ୍ରୀକି ଡରୁଛନ୍ତି, ସବୁ ସ୍ତ୍ରୀକି ଡରୁଛନ୍ତି। ମୁଁ ତ ମ୍ୟାକ୍ସିମମ୍ ଦେଖିଲିଣି, ଆଉ ମୁଁ କହିପାରିବିନି ସମସ୍ତଙ୍କ କଥା, କିନ୍ତୁ ସମସ୍ତଙ୍କର ଭୟ ସ୍ତ୍ରୀକୁ, ହଁ ଭୟ ଅଛି। ଆମେ ଛୋଟ ପିଲାବେଳେ ସବୁ ଓଲଟା, ଆମେ ଛୋଟ ପିଲାବେଳେ ଓଲଟା, ଛୋଟ ପିଲାବେଳେ ସବୁ ଆମେ ଦେଖିଛୁ ନାଇଁ, ସ୍ୱାମୀମାନେ ସ୍ତ୍ରୀମାନେ ସ୍ୱାମୀଙ୍କୁ ଭଲ କରିବେ, ସେ ଆସିବେ, କଥା ଭାଷା ଭଲ ମନ୍ଦ ବହୁତ ସାବଧାନ ରହୁଥିଲେ, ଭୟ କରୁଥିଲେ, ଆଉ ବହୁତ ଭୟ କରୁଥିଲେ, ବାଡ଼ଉଥିଲେ ସବୁ, ଟିକେ କିଛି ହେଲେ ବାଡ଼େଇବେ। ବର୍ତ୍ତମାନ ତ ବାଡ଼େଇବ, ତୁମେ ଏକା ଜେଲ ଭିତରେ ଢୁକିବ ଯାଇକି, ଆଉ ତୁମେ କିଛି କଥା କହିପାରିବେନି। ହଉ ଦେଖ, ସବୁ କଳିଯୁଗ ନା, କଳିଯୁଗରେ ମହାଭାରତରେ ଲେଖା ହେଇଛନ୍ତି ନା, ନାରୀମାନଙ୍କର ପ୍ରାଧାନ୍ୟତା ରହିବ ସବୁବେଳେ, ଶୂଦ୍ର ବୈଶ୍ୟ ଏମାନଙ୍କର ପ୍ରାଧାନ୍ୟତା ସବୁବେଳେ ରହିବ। ସ୍ତ୍ରୀ ଶୂଦ୍ର ବୈଶ୍ୟରେ କଳିବା, କଳି ମାନେ କ'ଣ, ସ୍ତ୍ରୀ ବୈଶ୍ୟ ଶୂଦ୍ର ବ୍ରାହ୍ମଣତା ଆଉ ରହିବନି ନା, ଏମାନଙ୍କର ପ୍ରାଧାନ୍ୟତା। ସେଥିପାଇଁ ତୁମେ ଯୁଆଡ଼େ ଯିବ ଦେଖିବ ସେମାନଙ୍କର ଦକ୍ଷତା, ସେମାନେ ସବୁ ଜିନିଷକୁ ଅକ୍ତିଆର କରିବେ, କଳିଯୁଗର ଏଟା ଲକ୍ଷଣ। କଳି କେମିତି ବସିବା, ଆଉ ସଂସ୍କୃତିଟା ନଷ୍ଟ ହବ କେମିତି, ଗୋଟେ ସଂସ୍କୃତିଟା ନଷ୍ଟ ହବ କେମିତି, ସଂସ୍କୃତିରେ ନଷ୍ଟ ହୁଏ, ସଂସ୍କାରଟା ପଳେଇଗଲେ, ଆଉ ସଂସ୍କାର ତ ଏଇସବୁ ଜିନିଷ ଚାଲିବ, ଆଉ ସଂସ୍କାରଟା ନାରୀ କତିରୁ ଆସୁଥିଲା ନା, ଆଉ ଗର୍ଭଧାରଣ କରିବେ କିଏ ନାରୀ ନା, ଆଉ ତାର ସଂସ୍କାରକୁ କଳି ଟ୍ରିକ୍ କରି ଭାଙ୍ଗିଦେଲା, ତାକୁ ୟୁଜ୍ କଲା ଯେତେ ଯେଉଁ କାର୍ଯ୍ୟ ଫିଲ୍ମ ଆଗରୁ ପୁଅମାନେ ଝିଅ ନାଟକ ସବୁ ହୁଏ, ପଣ୍ଡା ଆମର କହନ୍ତି ଡ୍ରାମା, ଆଉ ଯେଉଁ ଆଉ କ'ଣ ଯେଉଁ ଯାତ୍ରା, ଯେଉଁ ଖୋଲା ପେଣ୍ଡାଲ, ହଁ ଓପନ୍ ପେଣ୍ଡାଲ କୁହନ୍ତି, ସେଠି କ'ଣ ଝିଅ ରୋଲ୍ କିଏ କରନ୍ତି, ପୁଅମାନେ କରିବେ ନା, ଝିଅ ଯେତେ ଖରାପ ଝିଅ ହେଲେ ସେ କେବେ ପେଣ୍ଡାଲକୁ ଯାଉ କେବେ ଯିବେନି। ଆଉ ଇଏ ଯେଉଁଗୁଡ଼ାକ କ'ଣ ତା ନା ଆମର ହାଟ, ହାଟ ବଜାରକୁ, ହାଟ ବଜାରକୁ କେବେ ପୁଅକୁ ଛାଡ଼ିବେନି, ଆଗରୁ ହାଟ ବଜାରକୁ କିଏ ଛାଡ଼ିବେନି, ପୁଅକୁ ଛାଡ଼ିବେନି କି ଝିଅକୁ ଛାଡ଼ିବେନି, ହାଟ ବଜାରକୁ କିଏ, ହାଟ ବଜାରକୁ କିଏ ମୁର ବି ଯିବ, କାହିଁକି ହାଟ ବଜାର ଗଲେ ସବୁ ଖରାପ କଥା ଶିଖିବ, ବା ସେ ତାକୁ ଗାଳି ଦଉଥିବ, ସେ ତା ବିରୁଦ୍ଧରେ କହୁଥିବ, ପୁଅ ଗଲା ହାଟ, ମୁଁ ସବୁ ଗାଁ ଗଳିକ ଢଗ, ପୁଅ ଗଲା ହାଟକୁ, ଝିଅ ଗଲା ନାଟକୁ, ପୁଅ ଝିଅ ନଷ୍ଟ କେମିତି ହୁଅନ୍ତି, ସେ କୁହନ୍ତି ଛୁଆଙ୍କୁ ମାର୍କେଟ ପଠେଇବନି, ମାର୍କେଟ ଗଲେ କ'ଣ ସେ ଗୋଟେ ଖରାପ ଲୋକକୁ ଦେଖିବେ, ସେ କାହାକୁ ଶୋଧୁଥିବ, ତା ଡ୍ରେସ୍ ଦେଖିଲା, କାହାକୁ ଗୋଟେ ଲୋକକୁ ଦେଖିଲା, ସେ ଗାଁ ଗଳିଆ ଲୋକ କୁହନ୍ତି, ପୁଅ ଯଦି ହାଟକୁ ଗଲା, ଝିଅ ଯଦି ନାଟକୁ ଗଲା, ଝିଅ ନାଚ ଶିଖିବାକୁ ଯିବ, ନାଟକ ଯିବ, ଆଜିକାଲି ତ ଏଇଟା କହିଲା ମାନେ ତୁମେ ପୁଣି କୁଆଡ଼େ କ'ଣ ହବ ତ ହିସାବ ପତ୍ର ନାହିଁ, ଝିଅକୁ ତୁମେ ଶିଖେଇବ ନାଟକୁ, ଆଉ ପୁଅ ଯିବ ହାଟକୁ, ହାଟକୁ ଗଲା ମାନେ କ'ଣ ସେ ସବୁ କଲା, ବାହାର ଲୋକ ଦେଖିଲା ସେ କେମିତି ପ୍ୟାଣ୍ଟ ପିନ୍ଧୁଛି, ସେ କେମିତି କ'ଣ କରୁଛି, ସେ ସବୁ ଦେଖିକି ଆସିଲା, ଆଗରୁ ସେମିତି ନାହିଁ, ଘରକୁ ଘରକୁ ଛାଡ଼ିବାର ମାର୍କେଟ ତୁ ଯା କିଣିକି ଆସିବୁ ନାହିଁ, ଘରେ ଯେଉଁ ରହୁଥିଲେ ସବୁ କ'ଣ କାମଦାମ କରୁଥିଲେ ତାଙ୍କୁ ପଠା ହବ, ଘରର ମୁରବୀ ମାନେ ଯିବେ, ହାଟକୁ କିଏ ଯାଆନ୍ତିନି, ହାଟର ଏଗୁଡ଼ା ସବୁ ଝଗଡ଼ା ଜାଗା, ଖରାପ ଜିନିଷ ଦେଖିବା, ସଂସ୍କୃତି ସବୁ ବଦଳି ଯାଉଛି ନା, କଳିଯୁଗରେ ସବୁ ପ୍ରାଧାନ୍ୟ ସବୁ, କଳିଯୁଗରେ ତ ସ୍ତ୍ରୀ ବୈଶ୍ୟ ଶୂଦ୍ର ଏମାନଙ୍କର ସଂସ୍କାର ପଳେଇବ, ବ୍ରାହ୍ମଣର ସଂସ୍କାର ପଳେଇବ, ସବୁ ଅସୁର ବର୍ଣ୍ଣାଶ୍ରମ ଧର୍ମ ହେଇଯିବ। ତ କି ଚେକ୍ କରିପାରିବନି, ସଂସ୍କାରଟା ବଦଳିଗଲା ମଧ୍ୟ ସବୁ ତାର ଚାଲି ଆସିଲା। ଆଉ କ'ଣ ଜାଣି କରପ୍ସନ୍, କରପ୍ସନ୍ଟା ତୁମର ବ୍ରାଣ୍ଡକୁ ବ୍ରାଣ୍ଡ ଥିବ, କରପ୍ସନ୍ ହେଇଗଲା, ସବୁ ଭେଜା ଜିନିଷ ଯେଉଁ ଚାଲିଛି ସେଭଳିଆ। ଆଉ ଖାଲି ପ୍ରଥାଟା ବିବାହ ରହିଥିବ, କିନ୍ତୁ ଆଉ କିଛି ରହିଲାନି। ତେଣୁ ଯେଉଁ ପିଲାମାନେ ସବୁ ଆସିବେ ତାକୁ ଶାସ୍ତ୍ରରେ ବର୍ଣ୍ଣଶଙ୍କର କୁହାଗଲା ନା, ଆଉ ଜାୟତେ ବର୍ଣ୍ଣଶଙ୍କର। ଆଉ ସେମାନେ କ'ଣ ଭାଗବତ ଧର୍ମକୁ ଧରିବେ? ବର୍ଣ୍ଣାଶ୍ରମ ଧର୍ମକୁ ସେମାନଙ୍କୁ ଫଲୋ କରିପାରିବେନି, ଭାଗବତ ଧର୍ମ କ'ଣ ଧରିବେ? ସେ ଭକ୍ତି କ'ଣ କରିବେ? ବର୍ଣ୍ଣଶଙ୍କର ସବୁ ତାଙ୍କ ପାଇଁ ବହୁତ ଷ୍ଟ୍ରଗଲିଂ ତାଙ୍କ ଲାଇଫରେ, ସେ ଅଧୀନ ରହିଲେ ନାହିଁ, ସ୍ୱତନ୍ତ୍ରତା ଯୋଗୁଁ ଏମିତି ହେଲା। ନମେ ବିରଞ୍ଜି ଲବଦେବ, କେହି ସ୍ୱତନ୍ତ୍ର ନୁହନ୍ତି, କେହି କୃପା ପାଇନାହାନ୍ତି। ସୁଖଦେବ କହୁଛନ୍ତି ଯଶୋଦା ଯୋଉ କୃପା ପ୍ରାପ୍ତ ହେଲେ ବିମୁକ୍ତ ହେ। ଶିବଜୀ ବ୍ରହ୍ମାଜୀ ସମସ୍ତେ ଯାହାଙ୍କର ଅଧୀନ, ଆଉ ଅଙ୍ଗ ସରି ଏଇ କଥାରେ କୁଆଡ଼େ ଟିକେ ଯାଇଥିଲି, ଏ ଯେ ଗୋଟେ ବଡ ଅଫିସର ତାର ସ୍ତ୍ରୀଟା ସବୁ ଡରିକି ରହୁଥିବ, ଭଗବାନ କ'ଣ ବିଷ୍ଣୁ ଲକ୍ଷ୍ମୀ ଲକ୍ଷ୍ମୀ ବି କୃପା ପାଇନାହାନ୍ତି। ସେ କହୁଛି କିଏ? ସୁଖଦେବ କହିଲେ ଲକ୍ଷ୍ମୀ ବି କୃପା ପାଇନାହାନ୍ତି। କାହିଁକି? ଲକ୍ଷ୍ମୀଙ୍କର ସବୁବେଳେ କ'ଣ ଲକ୍ଷ୍ମୀ ଲେଖାଲେ, ଲକ୍ଷ୍ମୀ ଶତ ସହସ୍ର ସମ୍ଭ୍ରମ ସେବ୍ୟ ମାନମ ନତୁ ସେବ୍ୟ ମାନମ, ସମ୍ଭ୍ରମ ସେବ୍ୟ, ସମ୍ଭ୍ରମ ମାନେ କ'ଣ? ସମ୍ଭ୍ରମ କ'ଣ? ବିନମ୍ର। ଗୋପୀମାନେ ସେମିତି ନୁହନ୍ତି, ଗୋପୀମାନଙ୍କ ସେସବୁ ଡର ଭୟ କିଛି ନାହିଁ, ତାଙ୍କ ମାଧୁର୍ଯ୍ୟ ନା, ଆଉ ତାଙ୍କ ବୈକୁଣ୍ଠ ଐଶ୍ୱର୍ଯ୍ୟ ପ୍ରଚୁର। କାହାର? ବିଷ୍ଣୁଙ୍କର, ଲକ୍ଷ୍ମୀ ପ୍ରଚୁର ସମ୍ଭ୍ରମରେ। ଏ ମୋତେ ମୁଁ ଯଦି ଟିକେ ଅସୁବିଧା କରେ ମୋ ଭଳିଆ ଲକ୍ଷ୍ମୀ ଆଡ଼େ ଦେବେ, ଶହ ଶହ ଲକ୍ଷ୍ମୀ ଅଛନ୍ତି, ଶତ ସହସ୍ର ସମ୍ଭ୍ରମ ସେବ୍ୟମାନ ଭୟ ରହିଛି, ସେ ବି ଏଭଳି କୃପା ପାଇନାହାନ୍ତି, ଏଭଳି ଅଧୀନରେ କରିନାହାନ୍ତି, କେହି କେହି କରିପାରି ନାହାନ୍ତି। ନମେ ବିରଞ୍ଜ ଶିବ ନୁହନ୍ତି, ବ୍ରହ୍ମା ନୁହନ୍ତି, ଆଉ କିଏ? ଲକ୍ଷ୍ମୀ ନୁହନ୍ତି। ପ୍ରସାଦ ଲେଭିରେ ଗୋପ୍ୟା ଯତ୍ତତ୍, ପ୍ରସାଦ ଲେଭିରେ ଗୋପୀ ଯତ୍ତତ୍ ପ୍ରାପ୍ୟ ବିମୁକ୍ତ ବିମୁକ୍ତତା। ଯେ ବିଶିଷ୍ଟ ପ୍ରେମ ଭକ୍ତି ଯେଉଁ ପ୍ରାପ୍ତ ହେଲେ ଯଶୋଦା, ଆଉ କେହି ପ୍ରାପ୍ତ ହେଇନାହାନ୍ତି। କ'ଣ ପ୍ରାପ୍ତ? ପ୍ରାପ୍ତ କ'ଣ ହେଲେ ନା, କୃଷ୍ଣ ତାଙ୍କର ବଶ ହେଇଗଲେ। ଭକ୍ତ ବଶ୍ୟ ତସ୍ୟ ଭକ୍ତେଷୁ ଅପି ମଧ୍ୟ ବ୍ରଜେଶ୍ୱରିୟାମ ଅଧିକମ ଅପି ବଶତ୍ୱା ଅତିଶୟ ଦର୍ଶନେନ, ଅତିଶୟ ଦର୍ଶନ ବିଶିଷ୍ଟ ମୁକ୍ତି ଦତ୍ତ ପ୍ରସାଦ ମଜତ ପ୍ରସାଦ ଗୋପୀଷ୍ଣ। ଗୋଟେ ଗୋଟେ ପ୍ରମାଣ ଦଉଛନ୍ତି ସେ, ଶ୍ରୀରପି ନ ଲେଭିରେ ନ ଲେଭିରେ ନ ଲେଭିରେ ଇତି ଅନ୍ୱୟ। ଆଚ୍ଛା 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 ଆଚ୍ଛା, ପ୍ରସାଦ ଲେଭିରେ ଗୋପୀ ଯତ୍ତତ୍ ପ୍ରାପ୍ତ ବିମୁକ୍ତତା ନେମେ ବିରଞ୍ଚି। ଆଚ୍ଛା, ତିନିଟା ଜାଗାରେ ଏଠି ନ ନ ଲାଗିଛି, ଥରେ କହିଦେଇଥାନ୍ତି ବ୍ରହ୍ମା ଶିବ ଲକ୍ଷ୍ମୀ ପାଇନାହାନ୍ତି, ନା ନା ତିନିଟା ଜାଗାରେ ନ ନ ଲଗେଇଲେ, ନେମେ ବିରଞ୍ଚି ନ ଭବ ନ ଶ୍ରୀ, ତିନିବାର ଭଗବାନ ନା ନା କହିଲେ, ଏ ସରି ସୁଖଦେବ ନା ନା କହୁଛନ୍ତି, ଶିବ ଏମିତି ପାଇନାହାନ୍ତି ଆଉ ବ୍ରହ୍ମା ଏମିତି ପାଇନାହାନ୍ତି। ତମର କ'ଣ ନା 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 କେତେବେଳେ କୁହାଯାଏ? ଗୋଟେ ଦୃଢ଼ୋକ୍ତି ଯେତେବେଳେ ଆସେ ଏଟା ଦୃଢ଼ୋକ୍ତି କୁହାଯାଏ, ଏଟା କଦାପି ନୁହେଁ, କୁହନ୍ତୁ ନା ମୁଁ କଦାପି ଏଟା ସ୍ୱୀକାର କରିପାରିବିନି, ଏଟା କଦାପି ହେଇପାରିବନି, କଦାପି ଶବ୍ଦ ଯୋଉଟା ଲାଗେ ନ ସବୁ ଶବ୍ଦ ତିନିବାର ନ ନ କହୁଛନ୍ତି, ନ ବିରଞ୍ଜି ନ ଭବ ନ ଶ୍ରୀ, ଇଏ ଅର୍ଥ କରୁଛନ୍ତି କିଏ? ବିଶ୍ୱନାଥ ଚକ୍ର ଠାକୁର, ଶ୍ରୀରପି ନ ଲେଭିରେ ନ ଲେଭିରେ ନ ଲେଭିରେ ଇତି ଅନ୍ୟ। ତ ତିନି ଥର ଏଟାକୁ ନ ନ ନ ଲଗେଇବାକୁ ପଡ଼ିବ, ବ୍ରହ୍ମା ଶିବ ଲକ୍ଷ୍ମୀ ଏଟାକୁ ପାଇନାହାନ୍ତି ପାଇନାହାନ୍ତି ପାଇନାହାନ୍ତି, ତିନିବାର ଲଗେଇବାକୁ ପଡ଼ିବ। ସେ ନ ନ ନ ତିନି ଥର ନ ନ ଶ୍ରୀ ନ, ସେଟାକୁ ସିଏ ଏଇ ଅର୍ଥର ପାଇନାହାନ୍ତି ପାଇନାହାନ୍ତି ପାଇନାହାନ୍ତି, ବାସ୍ ଫିନିସ୍। ଯାହା ପାଇଛନ୍ତି କିଏ? ଯଶୋଦା। ଯଶୋଦା ସାଧାରଣ ସିଧା ପୂର୍ବ ଜନ୍ମନି ବ୍ରହ୍ମତତ୍ତ୍ୱ ଦ୍ୱାରା ଧାରା ଆସିଦିତି ମହାନ ଏବଂ ଅନ୍ୟ ନାହିଁ, ବ୍ରହ୍ମଣ ବି ବରଦାନ ଲଭ୍ୟ ଏତାଦୃଶ ପ୍ରେମ ସୌଭାଗ୍ୟମ ଭବିତ ନ। ବର୍ତ୍ତମାନ ସମାଧାନ ଦଉଛନ୍ତି, ଆଚ୍ଛା ବ୍ରହ୍ମା ଏଟା ଯଦି ପାଇପାରିଲେନି ତାହେଲେ ନନ୍ଦ ଯଶୋଦା ଥିଲେ କ'ଣ ପୂର୍ବ ଜନ୍ମରେ? ଧରା ଆଉ ବସୁ ସେମାନେ ତପସ୍ୟା କରିଥିଲେ, ତପସ୍ୟା କରିବା ଫଳରେ ବ୍ରହ୍ମା ତାଙ୍କୁ ବର ଦେଇଥିଲେ, ସେ ଜାଣିଥିଲେ ମୁଁ କୃଷ୍ଣଙ୍କ ପୁତ୍ର ରୂପରେ ପାଇବୁ, ତା ବ୍ରହ୍ମା ତାଙ୍କୁ ବର ଦେଇଥିଲେ, ତାହେଲେ ଯଦି ବ୍ରହ୍ମାଙ୍କ ବରରେ ଇଏ ଭଗବାନଙ୍କୁ ପ୍ରାପ୍ତ ହେଲେ ତାହେଲେ ବ୍ରହ୍ମା କେମିତି ପାଇନାହାନ୍ତି? ଭାଗବତ ଖାଲି ପଢିଲେ କ'ଣ ସମାଧାନ, ସେ ଦର୍ଶନ ରଖିବେ ନା, ସିଦ୍ଧାନ୍ତକୁ ରଖିବେ ନା? ଆଉ ସାଧାରଣ ଲୋକ ଛୋଟ ମନେ କରିବେ ନା, ସୁଖଦେବ କିନ୍ତୁ କହିଦେଉଛନ୍ତି ବ୍ରହ୍ମାଙ୍କୁ କାଟି ଦେଉଛନ୍ତି, ବ୍ରହ୍ମାଙ୍କ ବରରେ ଇଏ କ'ଣ କୃଷ୍ଣଙ୍କ ପୁତ୍ର ରୂପରେ ପାଇଲେ ନା? ନା, ଯଶୋଦାଙ୍କର ମାତୃତ୍ୱ, ନନ୍ଦଙ୍କର ପିତୃତ୍ୱ ଏଇଟା ନିତ୍ୟସିଦ୍ଧ। ଧରା ବସୁ ହେଉଛନ୍ତି ନନ୍ଦ ଯଶୋଦାଙ୍କ ଶରୀରରେ ପ୍ରବେଶ କଲେ, ସେ ସାଧନ ସିଦ୍ଧ, ଇଏ ନିତ୍ୟସିଦ୍ଧ। ଏ ଜଗତରେ ଯଦି କୌଣସି ଜୀବ ସେ ଇଚ୍ଛା କରେ ମୁଁ କୃଷ୍ଣଙ୍କ ପୁତ୍ର ରୂପରେ ପାଇବି, ତା କ'ଣ କରିବାକୁ ପଡ଼ିବ? ସେ କେବେ ଡାଇରେକ୍ଟ କୃଷ୍ଣଙ୍କ ପୁତ୍ର ରୂପରେ ପାଇପାରିବେନି, କେବେ ବି ଡାଇରେକ୍ଟ କୃଷ୍ଣଙ୍କ ପୁତ୍ର ରୂପରେ ଜଣେ ପାଇପାରିବେନି, କେହି ଡାଇରେକ୍ଟ କୃଷ୍ଣଙ୍କ ସଖା ରୂପରେ ପାଇପାରିବେନି। କାରଣ କୃଷ୍ଣଙ୍କର ସଖା, କୃଷ୍ଣଙ୍କର ପିତାମାତା, କୃଷ୍ଣଙ୍କର ପାର୍ଶ୍ୱଦ ସବୁବେଳେ ନିତ୍ୟ। ତୁମର ଯଦି ସେ କାମନା ଆସୁଛି, ତୁମେ ସେ ସାଧନ କରିକି ତୁମେ କାମନା କରିବ, ମୁଁ ଯଶୋଦାଙ୍କର ଅଧୀନରେ ସେବା କରି। ଏମାନେ ତାଙ୍କ ଶରୀରରେ ପ୍ରବେଶ କରିଥିଲେ, ତାଙ୍କର ଅଂଶ, ଯେମିତି କିଏ ବସୁଦେବ ଦେବକୀ ପୂର୍ବରେ କ'ଣ ଥିଲେ, ପୃଷ୍ଣ ସୁତାବା, ସେ ଅଂଶ ବସୁଦେବ ଦେବଙ୍କ ନିତ୍ୟତ୍ଵ। ଏଇଟା ନହେଲେ ଭାଗବତ ପୁରା ବୁଝିବନି, ସବୁ ଓଲଟା ହେଇଯିବ। ଏଇ ଯେ ଏଇ ଗୋଟେ ସିଦ୍ଧାନ୍ତ ଚକ୍ରବର୍ତ୍ତୀ କାଢ଼ିକି ଦେଖାଉଛନ୍ତି। ଆଚ୍ଛା, ବୈଷ୍ଣବମାନ ଯଥା ସମ୍ବୈତି ଉକ୍ତେ ଉତ୍କର୍ଷ ନମପି ସେ, ଆଚ୍ଛା କ'ଣ ଏଠି କହିଲେ, କିନ୍ତୁ ଗୋପୀଜାତ ପ୍ରସାଦ ପ୍ରାପ୍ୟ ଇମାମ ନ ଲଭିରେ ଇତି ଅନ୍ୟ ବିରଞ୍ଚି ପୁତ୍ର ପିସ ଆଦିଦେବ ଜଗଦ୍ଗୁରୁ ପରମ ଗୁରୁ ଇତି ଉକ୍ତ ଭକ୍ତେ ନା ଆଦିଗୁରୁ ଅପି ଭବ ସ୍ୱାତ୍ମାନି ବୈଷ୍ଣବମାନ ଯଥା ସମ୍ଭୁ। ଏଠି ଗୋଟେ ଗୋଟେ ପ୍ରମାଣ ଦେଉଛନ୍ତି କ'ଣ, ଯଶୋଦା ଯାହା ପାଇଲେ ଏମାନେ କେହି ପାଇପାରିବେନି, ଶିବଙ୍କ କଥା କହୁଛନ୍ତି। ଶିବ ହେଉଛନ୍ତି ଆଦିଦେବ ଜଗଦ୍ଗୁରୁ, ଆଚ୍ଛା ଶିବ ହେଉଛନ୍ତି ବୈଷ୍ଣବମାନ ଯଥା ସମ୍ଭୁ, ବୈଷ୍ଣବ ଭିତରେ ଶ୍ରେଷ୍ଠ, ଭକ୍ତମାନଙ୍କ ଭିତରେ ଶ୍ରେଷ୍ଠ। ଏଠି କହିଲେ ଭକ୍ତେ ନାମ ଅଭି ଗୁରୁ, ସ୍ତୁତି ଅପି ଉତ୍କର୍ଷ ନାମ ଅପି ଶ୍ରୀ ଜୟନ ଏତେ ଥାଇକି ବି ସିଏ, କାରଣ ଇ ପ୍ରେମ ଭକ୍ତିର କଥା ଆଲୋଚନା, ବୈଷ୍ଣବମାନଙ୍କ ଯଥା ସମ୍ଭବ କୁହାଯାଉଛି, ଇଏ ପ୍ରେମ ଭକ୍ତିର କଥା, ଏ ବାତ୍ସଲ୍ୟ ରସର ମହିମା କଥା, ସେ ନିତ୍ୟ ସିଦ୍ଧତ୍ଵ କଥା କୁହାଯାଉଛି। ସେ ଲକ୍ଷ୍ମୀ ପାଇପାରିଲେନି, ଯଦି ଲକ୍ଷ୍ମୀ ପାଇଥାନ୍ତେ, ଏଠି ସେ ଯୁକ୍ତି ଦେଉଛନ୍ତି କେଉଁ କଥା ମିଡ଼ିଆ, ବ୍ରହ୍ମା ବ୍ରହ୍ମା ପାଇପାରିନି, ଲକ୍ଷ୍ମୀ କଥା କୁଆଡ଼ୁ। ଶ୍ରୀ ଜାୟତେ ଅଙ୍ଗ ସଂଶୟତ୍ ସଖ୍ୟ ଭକ୍ତି ରସତ୍ ଦାସ୍ୟାଭ୍ୟାମ ତାଭ୍ୟାମ ଉତ୍କର୍ଷମ ଯସ୍ୟା ସକାଶାତ୍ ପ୍ରେମ ନ୍ୟୁନ। ଏଠି କହିଲେ ଦାସ୍ୟ ସଖ୍ୟରେ କିଏ ଶିବଜୀ ରୁହନ୍ତି, ଶିବଜୀଙ୍କର ଦାସ୍ୟ ସଖ୍ୟ, କାରଣ ଶିବଜୀଙ୍କର ଇଷ୍ଟ ହେଉଛନ୍ତି କିଏ, ଶଙ୍କର୍ଷଣ ବଳରାମ, ବଳରାମଙ୍କର ସଖ୍ୟ ହେଉଛି ଦାସ୍ୟ ସଖ୍ୟ। ଆଉ ବାତ୍ସଲ୍ୟର କିଛି ଏ ରସ ହିସାବରେ ଦେଖିବାକୁ ଗଲେ ଶିବଜୀଙ୍କର ନାହିଁ, ବୈଷ୍ଣବମାନଙ୍କ ଯଥା ସମ୍ଭବ ହେଇପାରନ୍ତି, ଏ ରସ କଥାରେ କହୁଛନ୍ତି। ଆଚ୍ଛା, ଲକ୍ଷ୍ମୀ ଲକ୍ଷ୍ମୀ ହେଇପାରିବେନି, ବ୍ରହ୍ମା ଏଠି ହେଇପାରିବେନି, ଏଠି କହିଲେ ବ୍ରହ୍ମା କାହିଁକି ହେଇପାରିବେନି, ପୂର୍ବଜନ୍ମନି ବ୍ରହ୍ମଦତ୍ତ ବରାହା ଧରା ଯଶୋଧା ସାଧନ ସିଦ୍ଧା ପୂର୍ବଜନ୍ମନି ଆସିତ ଇତି ମହାନ କାହିଁକି ଏଟା ହବନି, ସେ ଜଣେ ପ୍ରଶ୍ନ ଯଦି କରିବ, ପୂର୍ବଜନ୍ମରେ ତ ସେ ସାଧନ କରିକି ବ୍ରହ୍ମାଙ୍କର ବରରେ ସେ କ'ଣ ପାଇଛନ୍ତି, କୃଷ୍ଣଙ୍କ ପୁତ୍ର ରୂପରେ ପାଇଛନ୍ତି। କହିଲେ ନା ନାହିଁ, ବ୍ରହ୍ମଣ ବରଦାନ ଲଭ୍ୟମ ଏତାଦୃଶ ପ୍ରେମ ସୌଭାଗ୍ୟ ଭବିତୁମ ନ ଅର୍ହତି, ଏଇଟା କେବେ ବି ସମ୍ଭବ ନୁହେଁ, ବ୍ରହ୍ମାଙ୍କର ବରଦାନରେ ଏଭଳି ପ୍ରେମ ଭକ୍ତି ଲାଭ ହେଇପାରିବ, କାହିଁକି କହିପାରିବନି, ଏଠି କହୁଛନ୍ତି। ସ ବ୍ରହ୍ମାପି ତଦ୍ ଭୂରିଭାଗ୍ୟମ ଇହମ ଜନ୍ମ କିଟବା ବିବିଧି ପ୍ରାର୍ଥନା ନ୍ୟୁନାତି ନ୍ୟୁନମ କକ୍ଷାୟମ ଏବଂ ଗଣ୍ୟତେ ଇତି ଶ୍ରୁତି ସ୍ମୃତ୍ୟାଗମ ପ୍ରସିଦ୍ଧ ନିତ୍ୟ ସିଦ୍ଧ ଏବଂ ନନ୍ଦ ଯଶୋଦା ତୁୟାକିୟମ। ସୁଖଦେବ ତୁମେ ଜାଣ, ଶ୍ରୁତି ସ୍ମୃତି ପ୍ରସିଦ୍ଧ ନନ୍ଦ ଯଶୋଦା ହେଉଛନ୍ତି ନିତ୍ୟ ସିଦ୍ଧ। ଯଦି ବ୍ରହ୍ମା ବର ଦେଇକି ବ୍ରହ୍ମାଙ୍କର ବରଦାନରେ ନନ୍ଦ ଯଶୋଦା ପୁତ୍ରତ୍ୱ ପ୍ରାପ୍ତ ହେଲେ କୃଷ୍ଣଙ୍କୁ, ତାହେଲେ ବ୍ରହ୍ମା କାହିଁକି ବ୍ରହ୍ମା କହୁଛନ୍ତି ମୋତେ ଜନ୍ମ ଦିଅ, କୋଉଠି ଗୋପାଳ ମୋତେ କାହିଁକି ମୋତେ ଜନ୍ମ ଦିଅ, କୀଟ କରିଦିଅ, ତଦ ଭୂରି ଭାଗ୍ୟ ଜନ୍ମ ଶୋକ ଅଛି ନା, ତଦ ଭୂରି ଭାଗ୍ୟ ମିହମ ଜନ୍ମମ କି ମଟ ଅଟବ୍ୟା, ମୋର ଏଟା ଭୂରି ଭାଗ୍ୟ ହବ, ଏଠି ମୋତେ ବୃକ୍ଷ କରିଦିଅ, ତୃଣ କରିଦିଅ, କାହିଁ କହୁଛୁ, ଏ ପ୍ରେମ ଭକ୍ତିର ମହିମା, ଏ ସେ ସାଧନ ସିଦ୍ଧ ଧରାବସୁ, ଇଏ ନିତ୍ୟ ସିଦ୍ଧ ଯଶୋଦା। ସେଥିପାଇଁ ଯଶୋଦାଙ୍କର ଯଶୋଦା ଯେଉଁ କୃପା ପ୍ରାପ୍ତ ହେଲେ, ପ୍ରେମ ଭକ୍ତି ପ୍ରାପ୍ତ ହେଲେ, କୃପା ପ୍ରାପ୍ତ ହେଲେ ମାନେ ଯେଉଁ ପ୍ରେମ ଭକ୍ତିର ସ୍ଥିତି, ତା ସହିତ ବ୍ରହ୍ମା ସମାନ ନୁହନ୍ତି, ଶିବ ସମାନ ନୁହନ୍ତି, କିମ୍ବା ଲକ୍ଷ୍ମୀ ସମାନ ନୁହନ୍ତି। ସେଥିପାଇଁ ବୈଷ୍ଣବ ମାନେ ଯେଉଁମାନେ ଶୁଦ୍ଧ ବୈଷ୍ଣବ ସେମାନେ ଦେବତାଙ୍କଠୁ ଶ୍ରେଷ୍ଠ, ଶୁଦ୍ଧ ବୈଷ୍ଣବ ଯେଉଁମାନେ ପ୍ରେମ ଭକ୍ତି ପାଇଛନ୍ତି ଶ୍ରେଷ୍ଠ ହେଲେନି, ପ୍ରେମ ଭକ୍ତି ପାଇଲେ ଆଉ ରସରେ ଶ୍ରେଷ୍ଠ, ଦେବତ୍ୱ ଅଂଶକୁ ନିଆଯାଏ ନା, ଦେବତ୍ୱ ଅଂଶ ନିଆଯାଏ ନା, ସେ ଦେବତା ତା ଦେବତା ଛାଡ଼, ରସ ଏଠି ରସ କଥା କୁହାଯାଉଛି, ପ୍ରମାଣ ବି ସବୁ ରହିଛି ନା, ବ୍ରହ୍ମା ବି ଶିବଜୀ ସେମାନେ ବି କୁହନ୍ତି ନା, ଯଦି କୌଣସି ଭକ୍ତ ସ୍ୱର ଶୁଦ୍ଧ ଭକ୍ତ ସ୍ୱର ଛାଡ଼ି ଯାଆନ୍ତି ସବୁ ଦେବତାମାନେ ବ୍ରହ୍ମ ଉଚ୍ଚ ଲୋକରେ ରହିକି ସବୁ ତାଙ୍କୁ ଆରତୀ କରନ୍ତି, କାହିଁକି ସେ ବର୍ତ୍ତମାନ ଭଗବାନ ପାଖକୁ ଯାଉଛନ୍ତି। ଶୁଦ୍ଧ ଭକ୍ତ ଛଡ଼ା ସାଧାରଣ ସାଧାରଣ ଭକ୍ତମାନେ ଯେଉଁମାନେ ସବୁ ଭଜନ କରନ୍ତି, କେଉଁଠି ସେଟା ପଢ଼ୁଥିଲେ, ଏବେ ସେ ଆର୍ଟିକଲ ପଢ଼ୁଥିଲି, ସେଥିରେ ସେ ଶ୍ଳୋକ ବି ଆଣି ଦେଇଛନ୍ତି ଭକ୍ତିନାରାୟଣ ଠାକୁର, ଦେବତାମାନେ ଯେତେବେଳେ ଦେଖିବେ ଜଣେ ସାଧନ ବହୁତ କରୁଛି ତାକୁ ସବୁବେଳେ ବିଘ୍ନ କରିବେ, କାହିଁକି ସେ ବହୁତ ସାଧନ ଭଜନ କରୁଛି, ସେ କେବେ ଚାହାନ୍ତିନି ଇଏ ଆମକୁ ଆମ ଲୋକକୁ କ୍ରସ୍ କରିକି ବୈକୁଣ୍ଠକୁ ଯାଉ, ଆମେ ଏଇଠି ବଢ଼ିକରି ବି ସେ ଆମ ଉପରେ ଉଠି ପଳେଇବ, ଯେମିତି ଏ ଦୁନିଆରେ କ'ଣ ମୁଁ କାଲିକାର ଛୁଆ ସିଏ ଆସିଲେ ସିଏ ଗୋଟେ ଏମିତି ବଡ଼ ହେଇଯିବ। ସେ ଭକ୍ତିନାରାୟଣ ଠାକୁର କୁହନ୍ତିନି ନିଜର ନେକେଟେ ପରର ଯାତ୍ରା ଭଙ୍ଗ, ସେ ଦୁଇ ଜଣ ଅଛନ୍ତି, ଦୁଇ ଜଣ ସାଙ୍ଗ ଥିଲେ, ଇଏ ତାକୁ ଭଲ ପାଏ ନା, ସେ ତା ପଛରେ ସବୁବେଳେ ଲାଗେ, ଇଏ ତା ସବୁବେଳେ ପଛରେ ଲାଗିବ। ବୈଷ୍ଣବ ଧର୍ମ ଯେଉଁ ରହିଛି ଇଏ ବହୁତ ଉଚ୍ଚା, କୁସଂସ୍କାରୀ ଜୀବମାନଙ୍କ ପାଇଁ ନୁହେଁ, ବା ସ୍ୱଳ୍ପ ସ୍ୱୀକୃତିବାନ ଜୀବ ସେ ତ ପାଇବ କିଛି, ଏଇ ଜନ୍ମରେ କିଛି ଅର୍ଜନ କରିବ, କିନ୍ତୁ ସେ ବୁଝିପାରିବନି ସବୁ ଏହାର ଷ୍ଟାଣ୍ଡାର୍ଡ କ'ଣ, ଏହା କେତେ ଉଚ୍ଚା ଜିନିଷ ତାକୁ ବୁଝିପାରିବନି, ହଜମ କରିପାରିବନି, ସେ ସାଂସାରିକ ଧର୍ମ ରହିବା ଲୋକ ସେ କ'ଣ ସବୁ ବୁଝିବେ, ଏ କାମୁଡ଼ା କାମୁଡ଼େ ଝାମୁଡ଼ା ସିଏ ଖାଇଗଲା ଇଏ ନେଇଗଲା ଏଇଟା ଏମିତି ହେଉଛି ଏଇଠି ସେମିତି ହେଉଛି, ଆରେ ତୁମେମାନେ ସବୁ ଏ ରାଜଧର୍ମ ଏ ତୁମମାନଙ୍କର ପ୍ରବେଶ ନାହିଁ, ରାଜା ପାଖରେ କିଏ ରହିବ, ରାଜା ପାଖରେ କିଏ ରହିବ, ରାଜାର ଯିଏ କର୍ମଚାରୀ ରାଜାର ନିୟମ ଜାଣିଥିବ, ରାଜା ପ୍ରସାଦ ପ୍ରସାଦ ଭିତରେ କିଏ ରହିବ, ରାଜାର ଯେଉଁ କ'ଣଟା କୁହନ୍ତି ରାଜଧାନୀ ଭିତରେ ରାଜାର ମନୋବୃତ୍ତି କିଏ ଜାଣିଛି, ଭଗବାନ ପାଖରେ ତୁମେ ରହିବ ବୋଲେ ଭଗବାନଙ୍କର ଭକ୍ତ ହବାକୁ ହେଲେ ତୁମକୁ ବହୁତ ବୁଝିବାକୁ ପଡ଼ିବ, ବହୁତ ମାନେ ଉଚ୍ଚ ବିଚାରଧାରା ରଖିବାକୁ ପଡ଼ିବ, ଏ ଛୋଟ ସଂସାର ଖାଇଲା ପିଲା ହଉ ହେଲା ନବା ଦବା ଏଇସବୁ କ'ଣ ଆଲୋଚନା ସମାଲୋଚନା ବିଷୟ ଏତିତ, ଏଇଟା କେତେ ମୂଲ୍ୟବାନ ଜୀବନ ନା, ଏସବୁ ମୂଲ୍ୟବାନ ସମୟ ମୂଲ୍ୟବାନ ଜୀବନ ଆମର, ଈର୍ଷା ମାଶ୍ଚର୍ଯ୍ୟ ଏସବୁ କ'ଣ, ଆଉ ସିଏ ଦୁଇ ଜଣ ସାଙ୍ଗ ଭିତରୁ ଇଏ ତାକୁ ମୋଟେ ଛାଡ଼ିବନି ଧର୍ମ କରିବା ପାଇଁ, ସିଏ ତାର କ'ଣ କଲା ସବୁବେଳେ ଝଗଡ଼ା ଝଗଡ଼ି ତାକୁ ସବୁ ହଇରାଣରେ ପକେଇ ସବୁବେଳେ, ସେଠୁ ସିଏ କ'ଣ କଲା କହିଲା ମୁଁ ପୁରୀ ଯିବି, କିଏ ବାହାରିଲା, ଦୁଇ ଜଣ ସାଙ୍ଗ ଭିତରୁ ଯିଏ ଈର୍ଷା କରେ ସିଏ ଦେଖିଲା ସିଏ ଆର ଜଣଙ୍କ ସିଏ ପୁରୀ ଯାଉଛି, ସେତେବେଳେ ଦେଖିଲା ଇଏ ପୁରୀ ଯିବ ସକାଳୁ ଶୁଣିଦେଲା କୁଆଡ଼େ କୁଆଡ଼େ ଯାଉଛି ନା ସେ ପୁରୀ ଯାଉଛି, ପୁରୀ ଯିବ ଦେଖିବା କେମିତି ପୁରୀ ଯିବ, ମୁଁ ତାକୁ ପୁରୀ ଯିବାକୁ ଦେବିନି, ତା ସକାଳୁ କ'ଣ କଲା ଛୁରୀ ଆଣିକି ତା ନାକ କାଟିକି ତା ଦ୍ୱାର ଉପରେ ଯାଇକି ବସିଲା, ନାକଟା କାଟିଦେଲେ କ'ଣ ହବ ରକ୍ତ ବାହାରିଲା, ଯେ ନାକ କାଟିଦେଲା ସେଟା ଦେଖିଲେ ତୁମେ ଯୁଆଡ଼େ ଯିବ ବିଘ୍ନ ଘଟିବ, ବରଂ ମୋ ନାକ କଟୁ ତା ଯାତ୍ରା ତାକୁ ପୁରୀ ଛାଡ଼ିବିନି, ହଁ ଇଏ ହଉଛି ବୁଦ୍ଧି, ନିଜର ନେକ୍ କେଟେ ପରର ଯାତ୍ରା ଭଙ୍ଗରା, ନିଜର ନାକଟା କାଟିକି ପରର ଯାତ୍ରାକୁ ସିଏ କାହିଁ ପୁରୀ ଚାଲିବ, ସିଏ ପୁରୀ ଗଲେ ଲୋକ ତ କ'ଣ କହିବେ ଧାର୍ମିକ ଗଲା ପୁରୀ ପୁରୀ ବୁଲିକି ଆଇଲା, ସିଏ ପୁରୀ ଚାଲିବ ମୋ ସାଙ୍ଗ ହେଇକି ଦେଖିବ ମୁଁ ତାକୁ ଛାଡ଼ିକି ଏମିତି, ବରଂ ମୋ ନାକ କଟୁ, ଇଏ ବର୍ତ୍ତମାନ ବୁଦ୍ଧି ହେଉଛି ବୈଷ୍ଣବ ସମାଜ ମାନଙ୍କର ବୁଦ୍ଧି ଏଇଆ ହେଲାଣି, ବରଂ ମୋର ନିଜର କ୍ଷତି ମୁଁ କରିଦେବି କିନ୍ତୁ ତାର ତାକୁ ପରମାର୍ଥରେ ଛାଡ଼ିବିନି, ଇବା ଏସବୁ ବୁଦ୍ଧି ମାନେ ବିଷୟ ବୁଦ୍ଧି, ଏସବୁ ଶୁଦ୍ଧ ଭକ୍ତିର ବୁଦ୍ଧି ନୁହେଁ, ଶୁଦ୍ଧ ଭକ୍ତିରେ ସାଂସାରିକ ଧର୍ମର କୌଣସି ସ୍ପର୍ଶ ନାହିଁ, ଈର୍ଷା ଦ୍ୱେଷ ମାଶ୍ଚର୍ଯ୍ୟ, କାରଣ ଆମକୁ ସମୟ କାହିଁ, ଆମେ କାହା ବିଷୟରେ ଚିନ୍ତା କରିବା ବି ସମୟ କାହିଁ, ଯାହାର ପ୍ରକୃତରେ ଭଗବାନଙ୍କ ସେବା କରିବାର ଉଦ୍ଦେଶ୍ୟ ଅଛି ତାକୁ ତାକୁ ଅନ୍ୟ ଅଲଗା ବିଷୟରେ ଚିନ୍ତା କରିବା ସମୟ ନାହିଁ, ଯିଏ ଅଲଗା ବିଷୟରେ ଚିନ୍ତା କରୁଛି ମାନେ ତା ଭଗବାନଙ୍କ ସେବା କରୁନି ଭୋଜନ କରୁନି, ବାସ୍ ଫିନିସ୍, ଆଉ ବେଶୀ କଥା କହିବା ଆବଶ୍ୟକ ନାହିଁ, ଯିଏ ପର ବିଷୟରେ ବହୁତ ଇନଫର୍ମେସନ୍ ଚାହୁଁଛି ବହୁତ ବିଷୟ କି ଜାଣିବା ପାଇଁ ଚାହୁଁଛି ତାହେଲେ ସେ ସେବା କରୁନି କି ଭଜନ କରୁନି, ତା ଟେଷ୍ଟ ଆସୁନି, କେଉଁ ଲୋକ ଆମ ବିଷୟରେ ପଚାରୁଛନ୍ତି ମୋତେ କୁହନା, ଏ ଲୋକ ଆସି ଧାନ ଇଏ କରିବେ ସେ ପଚାରୁଛି କିଏ କା ତାର ଧାନ କେମିତି ରହିଦେଇକି ତାର ତା ରାସ୍ତାରେ ଗଲା, ଏ ବାବା ସିଏ କେବେ ପଚାରୁଛି ବାବା ତୁମେ ଚଳୁଛ କେମିତି, କେମିତି ଖାଉଛ କେଉଁଠି କେଉଁଟା, ସିଏ ତା ପେଟ ଜଳୁଛି ସିଏ ତାର ତା ଧନ୍ଦା କରିକି ଯାଉଛି, ଯାହାର ସମୟ ମାଇଣ୍ଡ ରହିଲା ମାନେ ଏସବୁ ଖାଲି ମନ ରହିଲା ମାନେ ଏଇଟା ସ୍ୱଭାବ ଆମେ ସମୟ ଆମ ସମୟ ବହୁତ ମୂଲ୍ୟବାନ ଏତେ ସାଂସାରିକ ବିଷୟ ବାର୍ତ୍ତା ଏସବୁ ଆମର ସମୟ ନାହିଁ ଆମକୁ ଭଜନ ଭଗବାନଙ୍କର ଭଜନ କରିବାକୁ ପଡ଼େ ସେବା କରିବାକୁ ପଡ଼େ ଗୋଟେ ଟାସ୍କ ଅଛି ଆମକୁ କମ୍ପ୍ଲିଟ୍ କରିବାକୁ ପଡ଼େ ଏ ଜନ୍ମରେ ଏ ଜନ୍ମରେ ଗୋଟେ ଆମକୁ ଅନର୍ଥ ନିବୃତ୍ତି ଭଗବାନଙ୍କର ଭାବସ୍ତରକୁ ମିନିମମ୍ ଯିବାକୁ ପଡ଼ିବ ଭାବସ୍ତର ଗଲେ ଆମକୁ କିଛି ସ୍ପିରିଚୁଆଲ୍ ଅଣ୍ଡରଷ୍ଟାଣ୍ଡିଂ ଆସିବ ମୁଁ ହେଉଛି ପରମାତ୍ମାଙ୍କର ଅଂଶ ମୋତେ ଭଗବାନଙ୍କର ରସ ସମ୍ବନ୍ଧରେ ସମ୍ବନ୍ଧିତ ହେବାକୁ ପଡ଼ିବ ମୋତେ ମଜିବାକୁ ପଡ଼ିବ ଭକ୍ତିରେ ସମୟ କାହିଁ ସେଥିପାଇଁ ସବୁବେଳେ ତାକୁ ସବୁବେଳେ ବିଜି ରହିବାକୁ ପଡ଼େ ବ୍ୟସ୍ତ ରହିବାକୁ ପଡ଼େ ଭଗବାନଙ୍କ ସେବାରେ ଭଜନରେ ତାର ଗୋଟେ ରେଗୁଲେଟିଭ୍ ଲାଇଫ୍ ଏ ବ୍ରହ୍ମା କଥାରୁ ଏଠୁ ଆମେ ଆସିଥିଲେ ଏଇ ଯୋଉ ନନ୍ଦ କିମ୍ବଗତ ବ୍ରହ୍ମନ୍ ଶ୍ରେୟ ଏବଂ ମହୋଦୟ ଯଶୋଦା ଏବ ଅଳ୍ପ ବିମର୍ଶ ତୋଦୀୟ ପ୍ରଶ୍ନେ ମୟ ଅବଚ୍ଛାସ୍ୱଳ୍ପ ପ୍ରାୟ ଦୃଢ଼େ ବସୁନାମ ପ୍ରବରମ ଇତି ତଦେକା ଏକାଂଶ ପ୍ରତ୍ୟୁତ୍ତରମ ଦତ୍ତମ ଇତି ଭାବମ ଏ ଯେଉଁ ଦ୍ରୋଣ ବସୁ କଥା ମୁଁ କହିଥିଲି ବା ଧରା ବସୁ ଯେଉଁ କଥା ମୁଁ କହିଥିଲି ଏମାନେ ତାଙ୍କର ଗୋଟେ ଅଂଶ କାହାର ନନ୍ଦ ଆଉ ଯଶୋଦାଙ୍କର ତୁମେ ଯେଉଁ ପ୍ରଶ୍ନ ମୋତେ ପଚାରିଥିଲ କାରଣ ପରୀକ୍ଷିତ ଗୋଟେ ପ୍ରଶ୍ନ ପଚାରିଥିଲେ ପରୀକ୍ଷିତଙ୍କର ପ୍ରଶ୍ନର ଉତ୍ତର ଦେବା ପାଇଁ ସୁଖଦେବୀ ଦାମବନ୍ଧନ ଲୀଳା କହିଲେ ପରୀକ୍ଷିତଙ୍କର ପ୍ରଶ୍ନ ଥିଲା ନନ୍ଦ କିମଗର ବ୍ରହ୍ମନ୍ ଯଶୋଦା ଚ ମହାଭାଗା ହେ ଗୁରୁଦେବ ସୁଖଦେବ ଗୋସ୍ୱାମୀ ନନ୍ଦ ମହାରାଜ କ'ଣ ଏମିତି କରିଥିଲେ କ'ଣ ପୁଣ୍ୟ ଏମିତି କରିଥିଲେ କୃଷ୍ଣ ତାଙ୍କର ପୁତ୍ର ଉପରେ ଆପ୍ରିୟ ହେଲେ ଆଉ ଯଶୋଦା ମହାଭାଗା ସେ ଭାଗ୍ୟବତୀ ସେ କ'ଣ ଏମିତି କରିଥିଲେ କୃଷ୍ଣ ତାଙ୍କର ସ୍ତନ୍ୟପାନ କଲେ ତାର ଉତ୍ତରକୁ ଏଇ ଜିନିଷ ଆଉ ଦେଲେ ତାଙ୍କର ପ୍ରେମ ଭକ୍ତିର କେତେ ବଡ଼ ମହିମା ସେ କୃଷ୍ଣଙ୍କୁ ବାନ୍ଧି ପାରୁଥିଲେ ସେ ନିତ୍ୟସିଦ୍ଧ ତାର ଆନ୍ସର ହେଲା ଏତିକି ନିତ୍ୟସିଦ୍ଧ ତାଙ୍କ ପାଖରେ ଜାଗତିକ କୌଣସି ରୁଲ୍ ତୁମେ ଲଗେଇ ପାରିବନି କୌଣସି ପୁଣ୍ୟ ଭକ୍ତିର ହେତୁ ନୁହେଁ ପୂର୍ବରୁ ଏଇଟା କରିଥିଲେ ସେ ଆଜି ଏଇ ଷ୍ଟାଣ୍ଡାର୍ଡ ପାଇଲେ ଯେଉଁ ଶୁଦ୍ଧ ପାଇନାହାନ୍ତି ତାଙ୍କର ଏଇଟା ନିତ୍ୟ ସିଦ୍ଧତ୍ଵ ଏଇଟାକୁ ପ୍ରତିପାଦିତ କଲେ ସେଥିପାଇଁ ସେ କହିଲେ ନା ଏଇଟା ବ୍ରହ୍ମାଙ୍କର ନାହିଁ ଶିବଙ୍କର ନାହିଁ ଲକ୍ଷ୍ମୀଙ୍କର ନାହିଁ ହରେ କୃଷ୍ଣ ଜୟ ଗ୍ରନ୍ଥରା ଶ୍ରୀ ଭାଗବତଙ୍କ କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ନିତାଇ ଗୌର ପ୍ରଭାନନ୍ଦ।